शिवाय ओम नमो वासुदेवाय ओम नमो पार्वती वासुदेवाय ओम नमो
भगवत गीता सप्तम अध्याय श्लोक एक मया सक्त महापार्थ मया सक्त महापार्थ योगं संपूर्ण रूपे मो चेतना रही योगाभ्यास करी मोठारे मनोनिवेश करी निसंदेह भाव रे मते संपूर्ण भाव जानकारी हो तहा वर्तमान सुन બધા મતનું જ્ઞાન ઓ વિજ્ઞાન કથા અર્થાત દૃશ્ય જગત સંબંધે જ્ઞાન અને તાર પરપાટે થતા ત્યાં જીવર અગત્યરે થતા વિષયવસ્તુ સંબંધે જ્ઞાન વિશેષ ભાવે કહીવી જ્યાં જાણીલે અને તમને કિછ જાણીવાતુ બાકી રહ્યો નહીં. આજે અમે એ ભગવદ ગીતાર સત્ર અધ્યાય પ્રથમ એવું દ્વિતીય એ દ્વિ શ્લોક ઉપરે આલોચના કરીએ. ସର୍ବପ୍ରଥମେ ଉପସ୍ଥିତ ଭକ୍ତ ସଜ୍ଜନ କୁମ୍ଭ ମାତୃବୃନ୍ଦଙ୍କୁ ଆମେ ଆମର ଏଇ ମୁକ୍ତିବେଦାନ୍ତ ଇନଷ୍ଟିଚ୍ୟୁଟ୍ ବୁଲା କେନ୍ଦ୍ର ତରଫରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ. ଆମର ପ୍ରଭୁ ସତ୍ୟନାରାୟଣ ପ୍ରଭୁ କହିଲେ ଯେଉଁମାନେ ପ୍ରକୃତରେ ପୂର୍ବ ଜନ୍ମରେ ବହୁତ ଏଇ ମାର୍ଗରେ ଅଗ୍ରସର କରିଛନ୍ତି ସେମାନେ ଭଗବାନ କଥା ସ୍ୱପ୍ନ କରନ୍ତି ବା ସେମାନେ ଭଗବାନ କଥା କହିବା ପାଇଁ ଯୋଗ୍ୟ କରନ୍ତି, ସମସ୍ତେ ସେଇଟା କହିପାରିବେ ନାହିଁ. ଏଇ ପରଶ୍ଳୋକରେ ଭଗବାନ ସେଇଟା କହିବେ ଯେ ଆଜି ପ୍ରଭୁ କହୁଥିଲେ ତିନିଟି ଶ୍ଳୋକ କହିବା ପାଇଁ, କାହିଁକିନା ସେ ଚାହୁଁଥିଲେ ଯେ କେମିତି ଶୀଘ୍ର ଆମେ ଭଗବତ ଗୀତା ଶେଷ କରିକି ଭାଗବତ ପାଠ କରିବା, ଭାଗବତ ଶ୍ରବଣ କରିବା. ଭଗବତ ଗୀତା ହେଉଛି ପ୍ରାଥମିକ ଜ୍ଞାନ, ପ୍ରଭୁପାଦ ମହାରାଜ କହନ୍ତି ଏ ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ତାପରେ ଆସିଲା ଗ୍ରାଜୁଏସନ୍ ଷ୍ଟଡି, ଭାଗବତ ହେଉଛି ଗ୍ରାଜୁଏସନ୍ ଷ୍ଟଡି, ଏବଂ ତାପରେ ହେଉଛି ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏସନ୍ ଏମ୍ଏ ଷ୍ଟଡି ସେଟା. ତେଣୁ ପ୍ରଭୁ ଚାହୁଁଛନ୍ତି କେମିତି ଶୀଘ୍ର ଶୀଘ୍ର ଆମେ ଭଗବତ ଗୀତା ଶେଷ କରି ଭାଗବତଙ୍କୁ ଯିବା. ଯାହା ହଉ, ଆ ପରସ୍ପରରେ ଭଗବାନ କହିବେ ଯେ ଖୁବ୍ କ୍ୱଚିତ ଲୋକ ଏଇ ସମ୍ବନ୍ଧୀୟ ଜ୍ଞାନ ପାଇବା ପାଇଁ ଚେଷ୍ଟା କରନ୍ତି. ମନୁଷ୍ୟ ସହସ୍ରେଶୁ କଶ୍ଚିତ ଚତୁର୍ଥ ହଜାର ହଜାର ଲୋକ ଅଛନ୍ତି, ସମ୍ବଲପୁର ଖୋର୍ଦ୍ଧା ବହୁତ ଲୋକ ଅଛନ୍ତି, କିନ୍ତୁ କେତେଜଣ ଏଇ ଭକ୍ତି ମାର୍ଗରେ ବା ଜୀବନର ପ୍ରକୃତ ଉଦ୍ଦେଶ୍ୟ କ'ଣ ଜାଣିବା ପାଇଁ କେତେଜଣ ଆଗ୍ରହ କରିଛନ୍ତି? ମନୁଷ୍ୟ ସହସ୍ରେଶୁ କଶ୍ଚିତ ଚତୁର୍ଥ ସିଦ୍ଧେ, ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି. ଅନ୍ୟ ଅର୍ଥରେ ଆମେ କହିବା ଯେ ଅନ୍ୟମାନେ ଅଜୟ ଶତକଡ଼ା ଶହେ ଲୋକରୁ ଶତକଡ଼ା ଅନିଶ୍ୱତ, ଶହେ ଲୋକରୁ ଅନିଶ୍ୱତ ଭାଗ ଲୋକ ଅନିଶ୍ୱତ ଲୋକ କ'ଣ କରୁଛନ୍ତି ନା ପଶୁଭଳି ଜୀବନଯାପନ କରୁଛନ୍ତି. ସେଥିପାଇଁ ଭଗବାନ ଭଗବତ ଗୀତାରେ କହୁଛନ୍ତି ମନୁଷ୍ୟାଣାଂ ଆ ପରସ୍ପରକୁ ସେଟା ଆଲୋଚନା କରାଯାଏ, ମନୁଷ୍ୟାଣାଂ ସହସ୍ରେଶୁ କଶ୍ଚିତ ଚତୁର୍ଥ ସିଦ୍ଧେ. ଏବଂ ଯେଉଁମାନେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ବା ଯେଉଁମାନେ ସିଦ୍ଧି ଲାଭ କରୁଛନ୍ତି କଶ୍ଚିତ ମାନ ବ୍ୟତୀତ ସେମାନଙ୍କ ଭିତରେ ଯେତେଟା ମାନ ବି ସିଦ୍ଧ ନା, ସେଇଭଳିଆ ହଜାର ହଜାର ସିଦ୍ଧ ଲୋକମାନେ ମଧ୍ୟ ଅଛନ୍ତି, ବହୁତ ସିଦ୍ଧି ହାସଲ କରିଛନ୍ତି, ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛନ୍ତି. ଏମିତିକି ଶୂନ୍ୟରୁ କିଛି ଗୋଟା ଜିନିଷ ବାହାର କରିଦେବେ, ଏମିତି ବହୁତ ସିଦ୍ଧ ଲୋକମାନେ ଅଛନ୍ତି, କିନ୍ତୁ ସବୁ ସିଦ୍ଧ ଲୋକମାନେ ଭଗବାନ ଜାଣିପାରିବେନି. ଭଗବାନ କହୁଛନ୍ତି ଯତଟା ଆମକୁ ସିଦ୍ଧ ନା କଶ୍ଚିତ ମାନ ବ୍ୟତୀତ ଖୁବ୍ କ୍ୱଚିତ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି. ତତ୍ତ୍ୱରେ ଜାଣିବାଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣମାନେ ଯେଉଁମାନେ ରେଗୁଲାରଲି ଆସୁଛନ୍ତି ଭଗବତ ଗୀତା କ୍ଲାସ୍କୁ ସେମାନେ ଜାଣିଥିବେ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା ଯେ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ଭଗବାନ ଜନ୍ମ କର୍ମ ଚନ୍ଦ୍ର ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱଦେହ ପୁନର୍ଜନ୍ମ ନୈତି ମହାନତି ସ୍ୱରୂପ, ଯେଉଁମାନେ ଭଗବାନଙ୍କର ଜନ୍ମ କର୍ମକୁ ତତ୍ତ୍ୱରେ ଜାଣନ୍ତି ଅର୍ଥାତ୍ ଠିକ୍ ଭାବରେ ଜାଣିପାରନ୍ତି, ଜାଣିଲେ କ'ଣ ହବ ନା ତତ୍ତ୍ୱଦେହ ସମସ୍ତେ ଆମେ ଦେହ ତ୍ୟାଗ କରିବା, ତେଣୁ ଯେଉଁମାନେ ଭଗବାନ ତତ୍ତ୍ୱରେ ଜାଣିକି ଦେହ ତ୍ୟାଗ କରିବେ ତତ୍ତ୍ୱଦେହ ପୁନର୍ଜନ୍ମ ତାଙ୍କୁ ଏଇ ଭୌତିକ ଜଗତକୁ ଆଉ ପୁନର୍ଜନ୍ମ ନେବାକୁ ପଡ଼ିବ ନାହିଁ, ତାହେଲେ ସେମାନେ କୁଆଡ଼େ ଯିବେ ଭଗବାନଙ୍କୁ ଖାଆନ୍ତୁ ସେମାନେ, ଅର୍ଥାତ୍ ଆମେ କହିବା ମାନବ ଜନ୍ମର ସେମାନେ ସିଦ୍ଧି ଲାଭ କରିଛନ୍ତି. ମାନବ ଜନ୍ମର ସର୍ବଶ୍ରେଷ୍ଠ ସିଦ୍ଧି ଲାଭ ହେଉଛି ଭଗବାନଙ୍କୁ ଜାଣିବା. ତେଣୁ ଭଗବାନ ଏଇ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଆ ପୂର୍ବରୁ ଯେଉଁ ଛଅଟି ଅଧ୍ୟାୟ ରହିଥିଲା ଭଗବତ ଗୀତାରେ ଅଠରଟି ଅଧ୍ୟାୟ ରହିଛି, ଏଇ ଅଠରଟି ଅଧ୍ୟାୟ ଆମର ଯେଉଁ ମହାଭାରତ ରହିଛି ମହାଭାରତରେ ଲକ୍ଷେ ଶ୍ଳୋକ ଅଛନ୍ତି, ତେଣୁ ତା ଦେହରେ ଅଠରଟି ପର୍ବ ଅଛି, ମହାଭାରତରେ ଅଠରଟି ପର୍ବ ଅଛି, ତେଣୁ ଭୀଷ୍ମ ପର୍ବରେ 25-42 ଏଇ ଅଠରଟି ଅଧ୍ୟାୟରେ ଭଗବତ ଗୀତା ଜ୍ଞାନ ଭଗବାନ ଦେଇଛନ୍ତି. ଭଗବତ ଗୀତାର ଜ୍ଞାନ ସାଧାରଣ ଲୋକମାନଙ୍କ ପାଇଁ ଦିଆଯାଇଛି, ମହାଭାରତଟା ଯେଉଁମାନେ ସାଧାରଣତଃ ବେଦ ଉପନିଷଦ ଇତ୍ୟାଦି ପଢ଼ିପାରିବେ ନାହିଁ ବା ସେମାନେ ସେଇଟା ବୁଝିପାରିବେ ନାହିଁ ସେମାନଙ୍କ ପାଇଁ ବ୍ୟାସଦେବ ଏଇ ମହାଭାରତ ରଚନା କରିଛନ୍ତି, ସାଧାରଣ ଯେଉଁମାନେ ଏତେ ଜ୍ଞାନୀ ବ୍ୟକ୍ତି ନୁହନ୍ତି, ସାଧାରଣ ଆମ ଭଳି ବ୍ୟକ୍ତିମାନଙ୍କ ପାଇଁ ବ୍ୟାସଦେବ ମହାଭାରତ ରଚନା କରିଛନ୍ତି. ତେଣୁ ଏଇ ମହାଭାରତର ଲକ୍ଷ ଶ୍ଳୋକ ଭିତରେ ଏଇ ଭଗବତ ଗୀତା ଭୀଷ୍ମ ପର୍ବରେ 25-42 ଏଇ 18 ଅଧ୍ୟାୟରେ 700 ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ଦେଇଦେଇଛି। ବେଦରେ ଯେତେ ଜ୍ଞାନ ଅଛି ସବୁ ଜ୍ଞାନର ସାର ଏ ଭଗବତରେ ଆମେ ପାଇବା। ତେଣୁ ଏଇ ଯୋଉ 18 ଅଧ୍ୟାୟ ଅଛି ୟାକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 1-6 ଅଧ୍ୟାୟ ଆପଣମାନେ ଶୁଣିସାରିଲେ, ଆଜି ତ 7 ଅଧ୍ୟାୟ ଆରମ୍ଭ ହେଲା। ଏଇ 6 ଅଧ୍ୟାୟକୁ ମୁଖ୍ୟତଃ କର୍ମଯୋଗ ବୋଲି କହିଥିଲେ। ବର୍ତ୍ତମାନ ଆମେ 7 ଅଧ୍ୟାୟକୁ ଦ୍ୱାଦଶ ଅଧ୍ୟାୟ, ଏଇ 6 ଅଧ୍ୟାୟ, ଏଇ ଅଧ୍ୟାୟ ଭକ୍ତି ବିଷୟରେ ବର୍ଣ୍ଣନା କରାଯାଏ, ଭକ୍ତି ଯୋଗ ବିଷୟରେ ବର୍ଣ୍ଣନା କରାଯାଏ। ଏବଂ 13-18 ଏଇ 6 ଅଧ୍ୟାୟରେ ବିଶେଷ ଭାବରେ ମୁଖ୍ୟତଃ ଜ୍ଞାନ ବିଷୟରେ ବର୍ଣ୍ଣନା କରାଯାଏ। ଜ୍ଞାନ ଯୋଗ, କର୍ମଯୋଗ, ଭକ୍ତି ଯୋଗ, ଜ୍ଞାନ ଯୋଗ, ଏଇ 3 ଭଗବତ ଗୀତାକୁ 18 ଅଧ୍ୟାୟକୁ 3 ଭାଗରେ ବିଭକ୍ତ କରାଯାଇଛି। ଆ ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଗଲା, ଭଗବାନ କହିଛନ୍ତି 6 ଅଧ୍ୟାୟ ଅନ୍ତିମ ଶ୍ଳୋକ ଯେ ଯୋଗିନାମ ବିଶ୍ୱେଷା ମଦ୍ଗତନାନ୍ତରାତ୍ମା ଶ୍ରଦ୍ଧାବାନ ଭଜତି ଯୋଗମାନ ସମେ ଯୁକ୍ତ ତମ। ଯେତେ ଯୋଗୀ ଅଛନ୍ତି, ଯୋଗ ଆମର ଭଗବାନ ମହାରାଜ କହନ୍ତି ଯୋଗ ଗୋଟେ ସିଡ଼ି ଭଳି, ଆପଣମାନଙ୍କର ଛାତକୁ ଯେଉଁମାନଙ୍କର ସିଡ଼ି ଥିବ, ସିଡ଼ି ଗୋଟିଏ ଦୁଇଟା ପାହାଚ ଦେଇକି ଅତିକ୍ରମ କରିକି ଅନ୍ତିମରେ ସିଡ଼ିର ମାନେ କ'ଣ କୋଠାର ଛାତ ଉପରକୁ ଆମେ ଯିବା। ତେଣୁ ସେଇଭଳି ଭାବରେ ଭଗବାନଙ୍କୁ ଜାଣିବା ପାଇଁ ହେଲେ ତ ଗୋଟେ ସିଡ଼ି ରହିଛି, ଭଗବାନଙ୍କୁ ଜାଣିବା ପାଇଁ ହେଲେ ଆମକୁ ସିଡ଼ିରେ ଯିବାକୁ ପଡ଼ିବ। ପ୍ରଥମ ଯେଉଁ ପାହାଚକୁ ଆମେ ପ୍ରଥମ 6 ଅଧ୍ୟାୟ ଦେଉଛି, ଇଏ ହେଉଛି କର୍ମଯୋଗ। ତାପରେ ଜ୍ଞାନ ଯୋଗ ବିଷୟରେ ବର୍ଣ୍ଣନା କରାଯିବ ଏବଂ ଅନ୍ତିମରେ ଭକ୍ତି। ଯଦିଓ ଭଗବତ ଗୀତାରେ ଭକ୍ତିଟାକୁ ମଧ୍ୟରେ ରଖାଯାଇଛି, କିନ୍ତୁ ପ୍ରକୃତରେ ଭକ୍ତି ହେଉଛି ଅନ୍ତିମ ପାହାଚ, ସିଡ଼ିର ଅନ୍ତିମ ପାହାଚ ହେଉଛି ଭକ୍ତି, ଯାହାକି ଆ ପୂର୍ବ ଶ୍ଳୋକରେ 6 ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କହିଛନ୍ତି ଯୋଗିନାମ ସର୍ବେଷାମ, ଯେତେ ଯୋଗୀ ଅଛନ୍ତି ସମସ୍ତ ଯୋଗୀମାନଙ୍କ ଭିତରେ ମତ୍ ଗତିରାନ୍ତରତ୍ମା, ଯେଉଁମାନେ ଅନ୍ତରରେ ଭଗବାନଙ୍କୁ ଚିନ୍ତା କରୁଛନ୍ତି ଏବଂ ଶ୍ରଦ୍ଧାର ସହିତ ଭଗବାନଙ୍କର ଭଜନ କରୁଛନ୍ତି, ଶ୍ରଦ୍ଧାବାନ ଭଜନ୍ତି ଯୋଗମାନ ସମେ ଯୁକ୍ତ ତମ ମତ, ସେମାନେ ହେଉଛନ୍ତି ଶ୍ରେଷ୍ଠ ଯୋଗୀ। ଅର୍ଥାତ୍ ଭଗବାନ କହୁଛନ୍ତି କେବଳ ଭକ୍ତି ମାଧ୍ୟମରେ ହିଁ ମୋତେ ଠିକ୍ ଭାବରେ ଜାଣିପାରିବ। ତେଣୁ ବର୍ତ୍ତମାନ 7 ଅଧ୍ୟାୟରେ ଭକ୍ତି ବିଷୟରେ ଭଗବାନ ବର୍ଣ୍ଣନା କରିବେ। ଭଗବାନ ଏଠି କହୁଛନ୍ତି ଯେ ମୟା ସତ୍ତ ମନା ପାର୍ଥ, ଆମର ଭୌତିକ ଜଗତ ପ୍ରତି ଆସକ୍ତି ସମସ୍ତଙ୍କ ରହିଛି, ବିଶେଷ ଭାବରେ ଯେଉଁମାନେ ବିଭିନ୍ନ ନିଶା ଦ୍ରବ୍ୟ ସେବନ କରୁଛନ୍ତି ସେମାନଙ୍କର ବହୁତ ପ୍ରକାର ନିଶା ଶକ୍ତି ରହିଛି। ନିଶା ଯେଉଁମାନେ ପାନ ଖାଉଛନ୍ତି ବା ଚା ପିଉଛନ୍ତି ବା ସିଗରେଟ ଟାଣୁଛନ୍ତି ବା ନିଶା ଦ୍ରବ୍ୟ ସେବନ କରୁଛନ୍ତି, ତାଙ୍କର ସେଥିପ୍ରତି ଆସକ୍ତି ରହିଛି। ଆମର ସିଗରେଟରେ କ'ଣ ଲେଖା ହେଉଛି, ସିଗରେଟ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, କିନ୍ତୁ ଜାଣିକରି ମଧ୍ୟ ସେମାନେ ସିଗରେଟ ଟାଣୁଛନ୍ତି, ସିଗରେଟ ପାନ କରୁଛନ୍ତି, ତାଙ୍କର ଆସକ୍ତି ରହିଯାଇଛି, ସେମାନେ ଛାଡ଼ିପାରୁନାହାନ୍ତି। ତେଣୁ ସେଇଭଳି ଭାବରେ ଭଗବାନ ପ୍ରତି ଆମକୁ ଆସକ୍ତି ଆଣିବାକୁ ପଡ଼ିବ। କେମିତି ଆମେ ସେ ଭଗବାନଙ୍କ ସେତିକି ଆସକ୍ତି ଆସିବ, ଭଗବାନ ଏଇଟା କହିବେ। ଆମର ଯେତେ ବର୍ତ୍ତମାନ ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ସେଇ ଭୌତିକ ଜଗତ ଆସକ୍ତିରୁ ଆମକୁ ବର୍ତ୍ତମାନ ସେଥିରୁ ଉଦ୍ଧାର ହେଇକିରି ଆମେ ଭଗବାନ ପ୍ରତି ଆସକ୍ତ ହେବାକୁ ପଡ଼ିବ। ଭଗବାନ ସତ୍ତା ମୟା ସତ୍ତ ମନା ପାର୍ଥ, ମନଟା ସବୁବେଳେ ଭଗବାନ ପାଖରେ ଆସକ୍ତି ରହିଥିବ, ମନଟା ମନ ଭଗବାନ ପାଖରେ ଆସକ୍ତ ହେଇଥିବ। ସବି ମନ କୃଷ୍ଣ ପଦାରବିନ୍ଦ ୟୋ, କାରଣ ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଭଗବତ ଗୀତା 6 ଅଧ୍ୟାୟରେ ଭଗବାନ ସତ୍ତା କହିଛନ୍ତି ଯେ ମନଟା ହିଁ ଆମର ଉଦ୍ଧରେଗତ ମନାତ୍ମାନଂ ଆତ୍ମାନଂ ଅବସାଦେ, ଆତ୍ମୈବ ହି ଆତ୍ମନ ବନ୍ଧୁ ଆତ୍ମୈବ ଗୁରାତ୍ମନ, ବନ୍ଧୁରାତ୍ମା ମନସ୍ତସ୍ୟ ଜୈନାତ୍ମୈବ ଆତ୍ମାଜିତ, ଅନାତ୍ମନସ୍ତ ଶତ୍ରୁତେ କଥିତ ଆତ୍ମୈବ ଶତ୍ରୁବତ। ମନଟା ଆମର ବନ୍ଧୁ ଏବଂ ମନଟା ମଧ୍ୟ ଆମର ଶତ୍ରୁ। ଯଦି ମନଟାକୁ ଆମେ ଉପରକୁ ଉଠାଇବାକୁ ଚେଷ୍ଟା କରିବା, ଉଦ୍ଧରେ ଦାତ ମହାତ୍ମା ମହାତ୍ମାନ ଅବସାଦ, ଆତ୍ମାକୁ ମନକୁ ତଳକୁ ପକେଇବା କଥା ନୁହଁ, ଉଦ୍ଧରେଦାତ ମହାତ୍ମାନ ନାତ୍ମାନ ଅବସାଦ ଆତ୍ମେ ବି ଆତ୍ମନ ବନ୍ଧୁ। ଆତ୍ମାର ଶବ୍ଦରେ 3 ଅର୍ଥ ରହିଛି, ଗୋଟେ ହେଉଛି ଆତ୍ମା, ଗୋଟେ ହେଉଛି ମନ, ଗୋଟେ ହେଉଛି ଶରୀର। ତେଣୁ ଭଗବାନ କହୁଛନ୍ତି ମନଟା ଆମର ବନ୍ଧୁ, ପୁଣି ମନ ମଧ୍ୟ ଆମର ଶତ୍ରୁ। ବନ୍ଧୁରାତ୍ମା ଆତ୍ମସ୍ତ ଜୈନାତ୍ମା ଏବଂ ଆତ୍ମାଜିତ, ଯେଉଁମାନେ ଆତ୍ମାକୁ ନିଜର ଅଧୀନରେ ରଖିଛନ୍ତି ତାଙ୍କ ପାଇଁ ସେ ମନଟା ହେଉଛି ତାଙ୍କର ବନ୍ଧୁ। କିନ୍ତୁ ଯେଉଁମାନେ ମନର ଅଧୀନରେ ଅଛନ୍ତି ସେମାନେ ତାଙ୍କ ପାଇଁ ସେ ମନଟା ହେଉଛି ତାଙ୍କର ଶତ୍ରୁ। ଆତ୍ମା ହୁଏ ଆତ୍ମବନ୍ଧୁ ଆତ୍ମିକ ଆତ୍ମା। ତେଣୁ ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମର। ଏଇ ମନ ଉପରେ ବହୁତ ପ୍ରକାର ଭଗବାନ କହିବେ ଅନ୍ତିମରେ ଯୋଉ ଚାରୋଟି ଜ୍ଞାନ ଦେବେ ଅନ୍ତିମ ଜ୍ଞାନ, ତା ଦେହରେ ମନଟା ହେଉଛି ମୁଖ୍ୟ। ମନ ନା ଭବ, ମନରେ ମୋତେ ଚିନ୍ତା କର। ଏଇ ମନ ଯଦି ଆମେ ଭଗବାନ ଚିନ୍ତା କରିବା ତାହେଲେ ମନଟା ଆମର ବନ୍ଧ ହେଇକି ରହିବ। ତେଣୁ ଭଗବାନ ଏଠି କହୁଛନ୍ତି ମୟାଶକ୍ତ ମନାପାଠ ଯୋଗ ଯୋଜନ ରାସ। କେମିତି ଆମେ ମନକୁ ଭଗବାନଙ୍କ ପ୍ରତି ଆସକ୍ତ କରିବା ସିଏ ଗୋଟେ ଯୋଗ, କେମିତି ଭଗବାନ ସହ ଯୁକ୍ତ କରିବା ସେଇ ଯୁଞ୍ଜନ, କେମିତି ଆମେ ସେ ଯୋଗ ଯୁଞ୍ଜନ କରିବା ବା ଯୋଗ କେମିତି ଅଭ୍ୟାସ କରିବା ଭଗବାନ ସହିତ କହିବେ। ଯୁଞ୍ଜନ ମଦ ଆଶ୍ରୟ, ମଦ ଆଶ୍ରୟ ଅର୍ଥ ହଉଛି ଭଗବାନଙ୍କର ଆଶ୍ରୟରେ ସେଇଟାକୁ କରିବା କରିବ। ଭଗବାନଙ୍କ ତ ଆମେ ଜାଣିପାରିବାନି ନା, ଭଗବାନ ଯେମିତି ଅର୍ଜୁନ ଭଗବାନଙ୍କ ଶରଣରେ ଗଲେ, କାରଣ ଭଗବାନ ତାଙ୍କର ସେଠି ରହିଛନ୍ତି, ଉପସ୍ଥିତ ରହିଛନ୍ତି, ଭଗବାନଙ୍କ ଶରଣରେ ସେ ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଆମେ ଭଗବାନ କେଉଁଠି ଅଛନ୍ତି ଆମେ ଜାଣିନେ, ତାଙ୍କ ଶରଣ କେମିତି ଯିବା। ତେଣୁ ମତ ଆଶ୍ରୟର ଅର୍ଥ ହେଉଛି ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଆଶ୍ରୟ ନେଇଛନ୍ତି ତାଙ୍କ ଶରଣରେ ଜାରି କରି ଆମେ ଏଇ ଯୋଗକୁ ପ୍ରାକ୍ଟିସ୍ କରିବା ଆଉ ଅଭ୍ୟାସ କରିବା, ତାହେଲେ ଅସଂଶୟ ସମଗ୍ରମା ମୟାଶକ୍ତ ମନାପ୍ରାର୍ଥ ଯୋଗମ ଯୁଞ୍ଜନ ମଦାଶ୍ରୟ ଅସଂଶୟ ସମଗ୍ରମା। ଅସଂଶୟ ଆମର ଆଉ ସଂଶୟ ରହିବନି, ସନ୍ଦେହ ଆମର ରହିବନି। ଭଗବାନଙ୍କ ବିଷୟରେ ଲୋକମାନେ ପ୍ରଥମତଃ ଅଧିକାଂଶ ଲୋକ ଭଗବାନଙ୍କ ବିଷୟରେ ମାନେ କହୁଛନ୍ତି ଭଗବାନ ନାହାନ୍ତି। ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ କହୁଛନ୍ତି ଭଗବାନ ନାହାନ୍ତି, ଏଇ ଅଧ୍ୟାୟରେ କହିବେ ଭଗବାନ ସହିତ। ସେମାନେ କିଏ କିଏ ନା ମାମାନ ଦୁଷ୍କୃତି ମୂଢ ପ୍ରପଦ୍ୟନ୍ତି ନରାଧମ ମାୟା ପ୍ରତ ଜ୍ଞାନ ଆଶ୍ରମ ମାଶ୍ରଦା। ଚାରି ପ୍ରକାର ବ୍ୟକ୍ତି ସେମାନେ କହନ୍ତି ଭଗବାନ ନାହାନ୍ତି ବୋଲି, ତେଣୁ ସେ ଭଗବାନ ଶରଣ ଯାଆନ୍ତି ନାହିଁ, ନାମାନ ପ୍ରପଦ୍ୟନ୍ତି ମୂଢ। ସେମାନେ କିଏ କିଏ ନା ସମସ୍ତେ ହେଉଛନ୍ତି ଦୁଷ୍କୃତି, ତାଙ୍କର ବହୁତ ଦୁଷ୍କୃତି ରହିଛି ବା ସ୍ୱୀକୃତି କିଛି ନାହିଁ, ପୁଣ୍ୟକର୍ମ କିଛି ନାହିଁ। ପ୍ରଭୁ କହୁଥିଲେ ପୂର୍ବଜନ୍ମରେ ଯେଉଁମାନେ ପୁଣ୍ୟକର୍ମ କରିଛନ୍ତି ସେମାନେ ଏଇ ଘରକୁ ଆସିପାରିବେ, ଯେଉଁମାନଙ୍କର ସ୍ୱୀକୃତି ନାହିଁ ପୁଣ୍ୟକର୍ମ ନାହିଁ ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ଭଗବାନଙ୍କୁ ଆଣିବେ ନାହିଁ, ଭଗବାନ ନାହାନ୍ତି ବୋଲି ସେମାନେ ପ୍ରଚାର କରିବେ। ସେମାନେ କିଏ କିଏ ନା ଗୋଟେ ଶ୍ରେଣୀରେ ବସନ୍ତି ମୂଢ଼ା, ସେମାନେ ମୂର୍ଖ ବ୍ୟକ୍ତି, ଏବଂ ଆଉ ଗୋଟେ ଶ୍ରେଣୀ କିଏ ନା ନରାଧମ। 400,000 ପ୍ରକାର ମାନବ ଅଛନ୍ତି, ତେଣୁ ତାଙ୍କ ଭିତରେ ଯେଉଁମାନେ ଅତ୍ୟନ୍ତ ଅଧମ ଶ୍ରେଣୀର ସେମାନେ ଭଗବାନଙ୍କୁ ମାନନ୍ତି ନାହିଁ, ନରାଧମ। ତାହେଲେ ଆମେ କହିବା ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶ୍ରେଣୀ ଯିବେ ନା ଭଗବାନଙ୍କୁ ସବୁ ନାହାନ୍ତି। ମାୟା ଅପହୃତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି ବହୁତ ଜ୍ଞାନୀ ସେମାନେ, କିନ୍ତୁ ତାଙ୍କର ଜ୍ଞାନଟା ଏଇ ଯେଉଁ ମାୟା ବା ପ୍ରକୃତିର ଯେଉଁ ତ୍ରିଗୁଣ ରହିଛି ସତ୍ୱ ରଜତମ ତ୍ରିଗୁଣ ଦ୍ୱାରା ତାଙ୍କର ଜ୍ଞାନଟି ନଷ୍ଟ ହୋଇଯାଇଛି, କାରଣ ଭଗବାନ ହେଉଛନ୍ତି ଏଇ ତ୍ରିଗୁଣର ଉଦ୍ଧାରେ। ତେଣୁ ସେ ତ୍ରିଗୁଣ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେଇକରି ସେମାନେ ଭଗବାନ କେମିତି ଜାଣିପାରିବେ, ଭଗବାନ ହେଉଛନ୍ତି ଏଇ ତ୍ରିଗୁଣର ଉଦ୍ଧାରେ। ତେଣୁ ତାଙ୍କର ଜ୍ଞାନ ମାୟା ଦ୍ୱାରା ଅପହରଣ ହୋଇଯାଇଛି, ମାୟା ଅପହୃତ ଜ୍ଞାନ। ଏ ତିନି ପ୍ରକାର ଗଲା, ଆଉ ଗୋଟେ ବ୍ୟକ୍ତି କେଉଁ ପ୍ରକାର, ଆଉ ଗୋଟେ ପ୍ରକାର ବ୍ୟକ୍ତି କିଏ ନା ଆସୁର ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ତାକୁ ପୁଣି ସବଡିଭିଜନ କରାଯାଇଛି। ମୁଖ୍ୟତଃ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଅନ୍ୟାନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ବିଶେଷ ଭାବରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଦୌଭୂତ ଲୋକେସ୍ମିନ୍ ଦୈବ ଅସୁର ଏବ। ଦୁଇ ପ୍ରକାର ଲୋକ ଅଛନ୍ତି, ସେମାନେ ହେଉଛନ୍ତି ଗୋଟେ ହେଉଛନ୍ତି ଦୈବ ଆଉ ଗୋଟେ ହେଉଛନ୍ତି ଅସୁର। ତେଣୁ ଏଇ ଦୈବ ଏବଂ ଅସୁର ସ୍ୱଭାବ ସମ୍ପନ୍ନ ବିଷୟରେ ବ୍ୟକ୍ତିମାନଙ୍କର ଗୁଣ ବିଷୟରେ ଷୋଡ଼ଶ ଅଧ୍ୟାୟରେ ଭଗବାନ ତାଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି। ବିଶେଷ ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି। ଷୋଳ ଅଧ୍ୟାୟରେ 24 ଶ୍ଳୋକ ଅଛନ୍ତି, ତାଦେହରେ 3 ଶ୍ଳୋକରେ ଦେବତାମାନଙ୍କର ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ବାକି 21 ଶ୍ଳୋକରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଭୌତିକ ଜଗତରେ ଅଧିକାଂଶ ହେଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ମୁଖ୍ୟ ଲକ୍ଷଣ କ'ଣ ନା ସେମାନେ କହିବେ ଭଗବାନ କେହି ନାହାନ୍ତି, असत्यं अप्रतिष्ठन्ते जगदातुरमिश्रम अपरस्पर संभूतं कि मन्नत काम वैतुकम। से मैंने कहा ये मानव को सब सब भौतिक जगत वैज्ञानिक मैंने कौन कहते ये भौतिक जगत जहाँ सब से मैथमेटिकल है आपको जहाँ किए सृष्टि कर चिंता करें ना तेनालीर ज्ञान माय द्वारा अपहरण हो जाए असुर स्वभाव संपन्न ज्ञान रही असुर स्वभाव असुर भाव असुर भाव रही आसुरिक भाव रही जोपाई भगवान को से ग्रहण करें कि निजी को भगवान भी प्रतिष्ठा करेंगे ईश्वर हम आम भोगी सिद्ध हम बलवान सुखी ईश्वर श्रद्धा स्तरभ बना करा जाए तेणु एम भगवान शरण जानते भगवान ग्रहण करते ना तेणु आउ जी लोक रे से पुणी चार भाग व्यक्त कर चतुर्विधा वदंतिमान जना सकृति नर्जुन आत्मजिज्ञास अर्थार्थी ज्ञान चलकर्ष जो मैंने सुकृतिवान व्यक्ति जो मैंने पुण्य कार्य सब कर सुकृतिवान व्यक्ति से मैं चार भाग व्यक्त कर सप्तम अध्याय भगवान कहे वर्णना कर मैंने किए किए ना चतुर्विधा वदंतिमान जना सुकृति नर्जुन समस्त सुकृतिवान कर समस्ते पुण्य कर्म कर सकते तेनाली किए किए ना आर्त आर्त कहले जो मैंने दुखरे पड़ती आमर मृगुणी बा गजराज एम सब दुखरे पड़कर भगवान को स्मरण कर भगवान शरण में आसान अच्छे आर्त पुणे आउ गोटे प्रकार व्यक्ति किए जो मैंने भगवान शरण जाती भगवान ग्रहण करती से जिज्ञासु जिज्ञासा अर्थात ब्रह्म जिज्ञासा सेठ मानव जन्म आरंभ हो जो जे जिज्ञासा कर ब्रह्म जिज्ञासा कर ब्रह्म जिज्ञासा हो प्रकृत तार मानव जन्म आरंभ तेनाली जिज्ञास उदाहरण दि जाए को ना जमी भागवत वर्णना करलिकाल आरंभ में सौनका जी 88,000 ऋषि आसी पड़क कलिकाल लोक मानती मंगल कर कलिकाल बहुत प्रकार असुविधा सब रही तेनाली कलिकाल में ये असुविधा सत्वे लोक मैंने केमी मंगल रही पारे भले रही पारे से सौनकारी ऋषि मैंने 88,000 ऋषि से मैंने नैमिषारण्य यज्ञ आरंभ करते तेनाली यज्ञ से विशेष सिद्धि प्राप्त हो पारे कि सूत गोसाई पहुंचे जो सूत गोसाई को स्वर्णका ऋषि प्रश्न पचास जिज्ञासा कर प्रश्न पचास से छश्न उत्तर में ये समस्त श्रीमद भागवतम 18,000 श्लोक आम प्राप्त हो तेनाली जिज्ञासु जिज्ञासु जो मैंने भगवान विषय जिज्ञासा करती से जो मैंने पुण्यवान व्यक्ति नहीं थे जिज्ञासा करते जे पुण्यवान व्यक्ति नहीं से दुखे पड़े भगवान को डाक पार स्मरण करते कैटेगरी किए ना अर्थार्थी अर्थ समस्त आवश्यकता होगी ध्रुव महाराज जन थे 5 वर्ष बाड़क आम भागवत चतुर्दश वर्णना कर ध्रुव महाराज विषय ध्रुव महाराज तक पिता हूँ उत्तानपाद उत्तानपाद हूँ स्वयंभुव मनु पुत्र स्वयंभु मनु हूँ प्रथम मनु ब्रह्मा गोटे दिन में 14 जन मनु आस भागवत अष्टम स्तंभ में सब मनुतर विषय वर्णना कर विभिन्न मनुमान विषय वर्णना कर प्रथम मनु हूँ स्वयंभु मनु ताकर झील तीन कन्या और 2 पुत्र 5 जन संतान 2 पुत्र किए किए ना प्रियव्रत और उत्तम पाद आनिजन झील किए किए ना देवती आकृति प्रसूत यही मान विषय भागवत प्रथम सब वर्णना करतृतीय स्कंद आरंभ कर चतुर्थ स्कंद पर्यंत यही स्वयंभु मान वंश विस्तार वर्णना कर तेणु ये जो उत्तानपाद 2 पत्नी थी 2 स्त्री थे जन होती सुरुचि आ गए हूँ सुनीति सुनीति पुत्र हो ध्रुव सुरुचि पुत्र हो उत्तम सुरुचि हूँ द्वितीय राणी कनिष्ठ राणी କିନ୍ତୁ ରାଜା ଉତ୍ତାନପାଦଙ୍କର ସୁରୁଚି ହଉଛନ୍ତି ବହୁତ ତାଙ୍କୁ ସେ ତାଙ୍କୁ ଭଲ ପାଉଥିଲେ, ବେଶୀ ଭଲ ପାଉଥିଲେ। ତେଣୁ ସୁରୁଚିଙ୍କର ପୁତ୍ର ଉତ୍ତମ ଯେତେବେଳେ ତାଙ୍କ ପିତା ଉତ୍ତାନପାଦଙ୍କର କୋଳରେ ବସିଛନ୍ତି, ସେଇ ସମୟରେ ଧ୍ରୁବ 5 ବର୍ଷ ବାଳକ, ସେ ଚାହୁଁଥିଲେ ତାଙ୍କର ପିତାଙ୍କ କୋଳରେ ବସିବା ପାଇଁ, କିନ୍ତୁ ତାଙ୍କ ବିମାତା ଯେ ସୁରୁଚି ସେ ମନା କରିଦେଇଛି, କହୁଛନ୍ତି ତମେ ବସିପାରିବ ନାହିଁ। ତେଣୁ ଯେମିତି ଯେମିତି କଟୁବାକ୍ୟ ପ୍ରୟୋଗ କରିଛନ୍ତି, ସେତେବେଳେ ସିଏ ଯାଇଛନ୍ତି ଭଗବାନଙ୍କର ଅର୍ଥ ମାନେ ସେ ମାଙ୍କ ପାଖକୁ ଯାଇ ପଚାରିଲେ ଯେ ମୁଁ କ'ଣ କଲେ ମୋର ଏ ଯେଉଁ ପିତା ମୋର ଯେଉଁ ଉତ୍ତାନପାଦ ତାଙ୍କର ପିତା ହେଉଛନ୍ତି କିଏ, ସ୍ୱୟଂଭୁ ମନୁ ତାଙ୍କର ପିତା ହେଉଛନ୍ତି କିଏ, ବ୍ରହ୍ମା, ବ୍ରହ୍ମାଙ୍କଠାରୁ ମଧ୍ୟ ବଡ଼ ବଡ଼ ରାଜ୍ୟ ଦରକାର, ବଡ଼ ରାଜ୍ୟ ଦରକାର। ଏଇ ଯେଉଁ ଭୌତିକ ଜଗତରେ ଏଇ ଯେଉଁ 14 ବ୍ରହ୍ମାଣ୍ଡ ଅଛି, 14 ବ୍ରହ୍ମାଣ୍ଡ ଅଛି, ଏସବୁ ବ୍ରହ୍ମାଙ୍କର ଚତୁର୍ମୁଖୀ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ, 400 କୋଟି ମାଇଲ ବ୍ରହ୍ମାଣ୍ଡର ଆୟତନ ହେଉଛି 50 କୋଟି ଯୋଜନ ବା 400 କୋଟି ମାଇଲ। ତେଣୁ ଧ୍ରୁବ କହିଲେ ମୁଁ ଏଇ 400 କୋଟି ମାଇଲରୁ ଅଧିକ ବଡ଼ ରାଜ୍ୟ ମୋର ଗୋଟେ ଦରକାର, ଏ ଚିନ୍ତା କରି ସେ ଭଗବାନଙ୍କ ଶରଣରେ ଯାଇଛି। ତେଣୁ ଅର୍ଥାର୍ଥୀର ଯେତେ ଉଦାହରଣ ଦିଆଯାଏ ସେତେବେଳେ ଧ୍ରୁବ ମହାରଥୀର ଉଦାହରଣ ଆସେ, ଅର୍ଥ କାମନା କରିଥିଲେ ସେ। ତେଣୁ ଯେତେବେଳେ ସେ ଅର୍ଥ କାମନା କରିକି ଯେତେବେଳେ ସେ ଯାଉଛନ୍ତି, ସେ ସମୟରେ ନାରଦ ମୁନି ଆସି ତାଙ୍କୁ ମନ୍ତ୍ର ପ୍ରଦାନ କରିଛନ୍ତି, ଓଂ ନମୋ ଭଗବତେ ବାସୁଦେବାୟ। ଏଇ ମନ୍ତ୍ର ଉଚ୍ଚାରଣ କରିକିରି 6 ମାସ ଭିତରେ ଧ୍ରୁବ ମହାରାଜ ଭଗବାନଙ୍କୁ ପ୍ରାପ୍ତ ହେଲେ। ତେଣୁ ସିଏ ଭଗବାନ ତାଙ୍କୁ ଗୋଟେ ଲୋକ ଦେଇଛନ୍ତି, ଧ୍ରୁବ ଲୋକ, ଯୋଉଟା ଏ ଭୌତିକ ଜଗତ ଧ୍ୱଂସ ହେଲେ ମଧ୍ୟ ସେ ଲୋକ ସେଭଳି ଭାବେ ରହିଥିଲେ ଧ୍ରୁବ ଲୋକ। ତେଣୁ ଯେଉଁମାନଙ୍କର ଅର୍ଥ ଆବଶ୍ୟକତା ରହୁଛି, ଯଦି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି, ତାହେଲେ ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି ସୁପ୍ରତିଭାନ ପୁରୁଷ, ସେମାନେ ହେଉଛନ୍ତି ଉଦାରଧି, ତାଙ୍କର ବୁଦ୍ଧି ହେଉଛି ଅତ୍ୟନ୍ତ ଉନ୍ନତ। ଯେଉଁମାନଙ୍କର ବିଭିନ୍ନ ଆବଶ୍ୟକତା ରହିଛି ବା ଅର୍ଥ ଆବଶ୍ୟକତା ରହିଛି, ସେମାନେ ଭଗବାନଙ୍କ ଶରଣରେ ନ ଯାଇକି ବିଭିନ୍ନ ଦେବାଦେବୀମାନଙ୍କ ଶରଣରେ ଯାଉଛନ୍ତି, ସେମାନେ ଏତେ ଉନ୍ନତ ବୁଦ୍ଧିମାନ ବ୍ୟକ୍ତି ନୁହଁନ୍ତି ବା ସେମାନେ ସୁପ୍ରତିଭାନ ବ୍ୟକ୍ତି ନୁହଁନ୍ତି। ତେଣୁ ଆ ଛଡ଼ା ଏ 3 ଶ୍ରେଣୀ ବିଷୟରେ କହିଲି, ଆର୍ଥ, ଜିଜ୍ଞାସୁ, ଅର୍ଥାର୍ଥ। ଆଉ ଗୋଟେ ଶ୍ରେଣୀ ଅଛନ୍ତି ଯିଏ ମଧ୍ୟ ଭଗବାନଙ୍କର ଶରଣରେ ଯାଆନ୍ତି, ସେମାନେ ହେଉଛନ୍ତି ଜ୍ଞାନୀ, ଯେମିତି ବ୍ରହ୍ମାଙ୍କର 4 କୁମାର ସୁଖଦେବ ଗୋସ୍ୱାମୀ ମଧ୍ୟ ସେ ପ୍ରତି ଜ୍ଞାନୀ ଥିଲେ, ବ୍ରହ୍ମ ଆରାଧନା। ଜ୍ଞାନୀଙ୍କର ଲକ୍ଷ୍ୟ ହେଉଛି ସେମାନେ ବ୍ରହ୍ମ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରନ୍ତି, ସେମିତି ମୁକ୍ତି ପାଇବେ। ତେଣୁ ଏଇ 4 କୁମାର ଯେତେବେଳେ ଯାଇକିରି ଭୌତିକ ଜାଗା ପାର ହେଇକିରି ବୈକୁଣ୍ଠ ଲୋକରେ ଯେତେବେଳେ ବିଭିନ୍ନ ଗେଟ୍ ସବୁ ପାର ହେଇକିରି 7ମ ଗେଟ୍ରେ ଯାଇ ପହଞ୍ଚନ୍ତି, ସେହି ସମୟରେ ସେ ଗେଟ୍ରେ ଦ୍ୱାରପାଳ ଥିଲେ ଜୟ ଏବଂ ବିଜୟ। ତେଣୁ ସେମାନେ ୟାଙ୍କୁ ବାଧା ଦେଇଛନ୍ତି, କହିଲେ ତମେ ଭିତରକୁ ଯାଇପାରିବ ନାହିଁ, କାହିଁକି ନା ଏ 4 କୁମାର ସେଭଳି 5 ବର୍ଷ ବାଳକ ହିସାବରେ ରହିଛନ୍ତି, ଉଲଗ୍ ନେଇକି ରହିଛନ୍ତି, ସେମାନେ କୌଣସି ବସ୍ତ୍ର ପରିଧାନ କରୁନାହାନ୍ତି, ଉଲଗ୍ ନେଇକି ରହିଛନ୍ତି। ତେଣୁ ସେ ତାଙ୍କୁ ଯିବା ପାଇଁ ବାଧା ଦେଇଛନ୍ତି, ଓ ସେହି ହିସାବରେ ସେ ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି ଯେ ତମେ ଅଶୁଭ ଯୋନି ପ୍ରାପ୍ତ ହୁଅ, ଯେଉଁଥିପାଇଁ କି ସେ ହିରଣ୍ୟାକ୍ଷ ହିରଣ୍ୟକଶ୍ୟପ ରୂପରେ ସତ୍ୟଯୁଗରେ ଆସିଛନ୍ତି, ତ୍ରେତା ଯୁଗରେ ରାବଣ ଏବଂ କୁମ୍ଭକର୍ଣ୍ଣ ରୂପରେ ଆସିଛନ୍ତି, ଦ୍ୱାପର ଯୁଗରେ ଶିଶୁପାଳ ଏବଂ ଦତ୍ତପକ୍ଷ ରୂପେ ଆସିଛନ୍ତି, ଏସବୁ 4 କୁମାର ତାଙ୍କୁ ଅଭିଶାପ ପ୍ରଦାନ କରିଛନ୍ତି। ତେଣୁ ଯେତେବେଳେ ଅଭିଶାପ ପ୍ରଦାନ କରିଛନ୍ତି, ସେତେବେଳେ ସେ ଭଗବାନ ଯାଇ ସେଠି ପହଞ୍ଚନ୍ତି, ଭଗବାନ ବିଷ୍ଣୁ ବୈକୁଣ୍ଠ ଲୋକରେ ଯିଏ ରହୁଛନ୍ତି, ଭଗବାନ ବିଷ୍ଣୁ ତାଙ୍କର ଲକ୍ଷ୍ମୀଙ୍କ ସହିତ ତାଙ୍କ ଶକ୍ତିଙ୍କ ସହିତ ସେ ଯାଇ ପହଞ୍ଚନ୍ତି, ତାଙ୍କୁ ଦେଖିକିରି ସାରବିନ୍ଦ ନୟନାଶ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱପିକରଣ ଚକାର ତେଷା ସଂକ୍ଷେପ ମକ୍ଷିତ କର୍ମୀ ଭାରତ ପିତସ୍କନ୍ଦ ବର୍ଣ୍ଣନା କରାଯିବ। ଭଗବାନଙ୍କର ପାଦପଦ୍ମରେ ଭଗବାନଙ୍କ ରୂପ ଓ ମାଧୁର୍ଯ୍ୟ ଦେଖିକିରି ଏବଂ ଭଗବାନଙ୍କ ପାଦପଦ୍ମରେ ଅର୍ପିତ ଯେଉଁ ତୁଳସୀ, ସେ ତୁଳସୀର ସୁଗନ୍ଧ ଯେତେବେଳେ ତାଙ୍କ ନାସାରେ ପ୍ରବେଶ କଲା, ସେତେବେଳେ ସେ ଗୋଟେ ଅପୂର୍ବ ସିଏନ ପ୍ରାପ୍ତ ହେଲେ, ଯେଉଁଥିପାଇଁ କି ସେ ଜ୍ଞାନ ମାର୍ଗରୁ ପୁଣି ଭକ୍ତି ମାର୍ଗକୁ ସେ ଆସିଛନ୍ତି, ଜ୍ଞାନରୁ ସେ ଭକ୍ତ ହେଇଛନ୍ତି। ତେଣୁ ଏଇ 4 ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଆମେ ଉଦ୍ୟରେ ଆସୁଛନ୍ତି ଯେଉଁମାନେ କେବଳ ଭଗବାନଙ୍କ ବିଷୟରେ ଜାଣିବା ପାଇଁ, ଭଗବାନଙ୍କ ଶରଣରେ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବା ଜାଣିବା ପାଇଁ ଚାହୁଁଛନ୍ତି, ସେମାନେ ମଧ୍ୟ ଏଇ 4 ପ୍ରକାର ଶ୍ରେଣୀଙ୍କଟିରେ ମଧ୍ୟ ତାଙ୍କ ଭିତରେ ମଧ୍ୟ ଆସୁଛନ୍ତି। ଚତୁର୍ବିଧା ବନ୍ଧୁମାନ ଜନାସୃତି ଅର୍ଜୁନ ଆର୍ଥ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନ ଚଳ। ଏମାନଙ୍କର ହେଉଛି ଏଇଟା ହେଉଛି କ'ଣ ଏଇଟା କର୍ମ ମିଶ୍ର ଭକ୍ତି କୁହାଯାଉଛି, ଏମାନଙ୍କର କିଛି ମିଶ୍ରିତ ରହିଛି, କିନ୍ତୁ ଶୁଦ୍ଧ ଭକ୍ତ ଯିଏ ସେମାନେ ହେଉଛି ଆହାର ଉର୍ଦ୍ଧ୍ୱରେ, ସେମାନଙ୍କର କୌଣସି କାମନା ନଥାଏ, ସେମାନଙ୍କର ଦୁଃଖରେ ପଡ଼ିଲେ ସେମାନେ ଭଗବାନଙ୍କ ଶରଣରେ ଯିବା ପାଇଁ ଚାହାନ୍ତି ନାହିଁ, ମାନେ ସେମାନେ ସବୁବେଳେ ଦୁଃଖ ହଉ ବା ସୁଖ ହଉ ସବୁବେଳେ ସେମାନେ ଭଗବାନଙ୍କ ଶରଣରେ ରହିଥିଲେ, ବା ସେମାନେ କୌଣସି କାମନା ନଥାଏ କି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି, ସେମାନେ ହେଉଛନ୍ତି ଶୁଦ୍ଧ ଭକ୍ତ। ତେଣୁ ଭଗବାନ ଏଠାରେ କହୁଛନ୍ତି ଯେ କେମିତି ଅସଂଶୟ ଆଉ କୌଣସି ସନ୍ଦେହ ରହିବନି, ଯେଉଁମାନେ ଚାରି ପ୍ରକାର ବ୍ୟକ୍ତି ଯେଉଁ କହିଲେ ସୁବୃଦ୍ଧିମାନ ବ୍ୟକ୍ତି ସେମାନଙ୍କ ମଧ୍ୟ କିଛି ସନ୍ଦେହ ଥାଇପାରେ, ଭଗବାନ ସତରେ ଅଛନ୍ତି, ଭଗବାନ ଯଦି ଅଛନ୍ତି ଆମେ କାହିଁକି ଦୁଃଖରେ ପଡ଼ିଲୁ, ଦୁଃଖରେ ପଡ଼ିଲେ ତାଙ୍କର ସନ୍ଦେହ ଆସେ, ବା ସେମାନେ ବିଭିନ୍ନ ପ୍ରକାର ଜ୍ଞାନ ମାର୍ଗରେ ଯେତେବେଳେ ଅଗ୍ରସର ହୁଅନ୍ତି ସେମାନେ ଭାବନ୍ତି ଇଏ କ'ଣ ସତରେ ଭଗବାନ, ସିଏ କ'ଣ ଭଗବାନ, ଏଭଳି ଭାବରେ ଆମେ ଦେଖିବା ବ୍ରହ୍ମା, ବ୍ରହ୍ମା ସମସ୍ତ ଜ୍ଞାନ ଭଗବାନ ଦେଇଛନ୍ତି, ତାଙ୍କୁ ସମସ୍ତ ଜ୍ଞାନ ଦେଇଛନ୍ତି, କିନ୍ତୁ ତଥାପି ସିଏ ମୋହରେ ପଡ଼ିଯାଉଛନ୍ତି ଯେ ସତରେ କ'ଣ ଇଏ ଭଗବାନ। କୃଷ୍ଣ ଯେତେବେଳେ ତାଙ୍କର ବାଳକଙ୍କ ସାଙ୍ଗମାନଙ୍କ ସହିତ ଯଦି ବଣଭୋଜି କରୁଛନ୍ତି, ବଣରେ ସେ ଖାଦ୍ୟ ଗ୍ରହଣ କରୁଛନ୍ତି, ଖାଇବା ପିଇବା କରୁଛନ୍ତି, ତାଙ୍କୁ ଦେଖିକିରି ବ୍ରହ୍ମା ମୋହିତ ହେଇଯାଉଛନ୍ତି, ତାଙ୍କର ସନ୍ଦେହ ଆସିଯାଉଛି ଇଏ ଭଗବାନ ନଦୀ ବୋଲି ସେ ଭାବୁଛନ୍ତି। ତେଣୁ ସିଏ କ'ଣ କଲେ ନା ଭଗବାନ ଯୋଉ ବାଛୁରୀ ମାନଙ୍କୁ ଚଳୁଥିଲେ ସେ ବାଛୁରୀ ମାନଙ୍କୁ ନେଇଗଲେ, ତାପରେ ପୁଣି ଯେତେବେଳେ କୃଷ୍ଣ ଯାଇଛନ୍ତି ତାକୁ ବୁଝିବା ପାଇଁ ସେଇ ସମୟରେ ତାଙ୍କର ସାଙ୍ଗମାନଙ୍କୁ ସବୁ ନେଇଯାଇଛନ୍ତି, ଏଇଭଳି ଗୋଟିଏ ବର୍ଷ କାଳ ଭଗବାନ କ'ଣ କଲେ ନିଜକୁ ବିସ୍ତାର କରିଛନ୍ତି, ନିଜକୁ ବିସ୍ତାର କରି ଯେତେ ବାଳକ ଥିଲେ ସେଭଳି ଭାବରେ ନିଜକୁ ବିସ୍ତାର କରିଛନ୍ତି, ଯେତେ ବର୍ଷା ଥିଲେ ସେଭଳି ଭାବରେ ନିଜକୁ ବିସ୍ତାର କରିଛନ୍ତି, ଏମିତିକି ବେଣୁ ବେତଳ ଇତ୍ୟାଦି ଯାହା ସବୁ ଧାରଣ କରିଥିଲେ ସବୁକୁ ନିଜକୁ ବିସ୍ତାର କରିଛନ୍ତି, ସେ ଶିକା ସବୁ ନିଜକୁ ବିସ୍ତାର କରିଛନ୍ତି, ଏଇଭଳି ଭାବରେ ଗୋଟିଏ ବର୍ଷ କାଳ ଭଗବାନ ଲୀଳା କରିଛନ୍ତି। କାରଣ ବ୍ରହ୍ମ ଓ ବ୍ରହ୍ମ ଲୋକରେ ତାଙ୍କର ଗୋଟିଏ ଦିନ ହେଉଛି ଆମର ହଜାର ଯୁଗ ଯୁଗ, ଭଗବତ ଅଷ୍ଟମଧ୍ୟାୟରେ ଭଗବାନ ସେଟା କହିଲେ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟ ବ୍ରହ୍ମ ବିଧି, ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ଆମର ହଜାର ଯୁଗ ଯୁଗ, ତାକୁ ଯଦି ଆମେ ହିସାବ କରିବା 432 କୋଟି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ତେଣୁ ବ୍ରହ୍ମା ଗୋଟେ କ୍ଷଣ ଯାଇକି ସେଠୁ ଆସିଲା ବେଳକୁ ଆ ଭିତରେ ଗୋଟେ ବର୍ଷ ବିତିଗଲା। ତେଣୁ ଭଗବାନଙ୍କର ଏ ପ୍ରଶ୍ନ ପରୀକ୍ଷିତ ମହାରାଜ ପଚାରିବେ, ଭଗବାନ ଯେତେବେଳେ କୁମାର ବୟସରେ 5 ବର୍ଷ ପର୍ଯ୍ୟନ୍ତ ବାଳକ କୁମାର ବୟସ ବୋଲି କୁହାଯାଉଛି, ଛଅରୁ ଦଶ ପର୍ଯ୍ୟନ୍ତ ହେଉଛି କୈବଣ୍ଡ ଲୀଳା ଭଗବାନଙ୍କର, 11ରୁ ହେଉଛି କୈଶୋର ଲୀଳା, 11ରୁ 15 ହେଉଛି କୈଶୋର ଲୀଳା ଭଗବାନଙ୍କର। ତେଣୁ ଭଗବାନ ବାଳକ ବୟସରେ ବା କୁମାର ବୟସରେ ବା 5 ବର୍ଷରେ ଗୋଟେ ଲୀଳା କରିଥିଲେ, ସେ ଲୀଳାଟି କ'ଣ ନା ବର୍ଷା ଆରମ୍ଭ କରିଥିଲେ, ଅଘାସୁରକୁ ବଧ କରିଥିଲେ ଅଘାସୁର। ତେଣୁ ଯୋଉ ଭଗବାନଙ୍କର ଯୋଉ ଲୀଳା ସବୁ ହେଉଛି, ଭଗବାନ ଯେତେବେଳେ ତାଙ୍କର ସାଙ୍ଗମାନଙ୍କ ସହିତ ଆସୁଛନ୍ତି, ବଣକୁ ଆସୁଛନ୍ତି, ବଣରେ ବିଭିନ୍ନ ଅସୁରକୁ ମାରୁଛନ୍ତି, ବିଭିନ୍ନ ଲୀଳା କରୁଛନ୍ତି, ସେ ଲୀଳା ଯେତେବେଳେ ସେମାନେ ଭଗବାନ ଫେରୁଛନ୍ତି ସନ୍ଧ୍ୟାବେଳେ, ତାଙ୍କର ସାଙ୍ଗମାନେ ସବୁ ବୃନ୍ଦାବନରେ ତାଙ୍କର ମା ତାଙ୍କର ଅନ୍ୟମାନଙ୍କୁ ସବୁ ସେ କଥା ସବୁ କହୁଛନ୍ତି ଭଗବାନ କଥା। କିନ୍ତୁ ଏଇ ଲୀଳାଟି ଭଗବାନ ଯୋଉ କରିଥିଲେ 5 ବର୍ଷରେ ଯୋଉ ତାକୁ ଅଭାସକୁ ବଧ କରିଥିଲେ, ତାଙ୍କର ସାଙ୍ଗମାନେ ସେଟାକୁ 6ଷ୍ଠ ବୟସରେ କଲେ, 5 ବୟସରେ ସେଟାକୁ ଲୀଳାଟାକୁ ବର୍ଣ୍ଣନା କଲେ। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଯେ 5 ବର୍ଷର ଲୀଳାଟା ତ ସାଙ୍ଗେ ସାଙ୍ଗେ ସେଇଦିନ ତାଙ୍କର ସାଙ୍ଗମାନେ କହିବା କଥା, 6 ବର୍ଷରେ କାହିଁକି କହିଲେ, କୌମଣ୍ଡ ଲୀଳା କଥା 5 ବୟସରେ କାହିଁକି କହିଲେ, କୁମାର ଲୀଳାଟା 5 ବୟସରେ କାହିଁକି କହିଲେ। ତେଣୁ ଏଇ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ସେଟା କହୁଛନ୍ତି ଯେ ବ୍ରହ୍ମା ଯେତେବେଳେ ଏମାନଙ୍କୁ ସବୁ ନେଇଯାଇଥିଲେ ଆ ଭିତରେ ଗୋଟାଏ ବର୍ଷ ବିତିଯାଇଛି, ଯେଉଁଥିପାଇଁ କି କୁମାର ବୟସର ଲୀଳାଟା 5 ବର୍ଷରେ ସେଟା ଆଲୋଚନା କରାଯାଇଛି। ତେଣୁ ବ୍ରହ୍ମାଙ୍କର ମଧ୍ୟ ସନ୍ଦେହ ହେଇଛି, କିନ୍ତୁ ଆମେ ଯେଉଁ ଭଗବାନ ଏଠି ଯେଉଁ କହୁଛନ୍ତି, ଭଗବାନଙ୍କ ଯଦି ଆମେ ଏଇ ଅନୁସାରେ ଭଗବାନ କଥା ଶ୍ରବଣ କରିବା ତାହେଲେ ଭଗବାନଙ୍କୁ ଆଉ କୌଣସି ଆମର ସନ୍ଦେହ ରହିବନି, ଅସଂଶୟ ଆଉ କୌଣସି ସନ୍ଦେହ ରହିବନି, ଏବଂ ସମଗ୍ର ଭଗବାନ ପୂର୍ଣ୍ଣ ଭାବରେ ଆମେ ଜାଣିପାରିବୁ, ଅସଂଶୟ ସମଗ୍ର ମା ଯଥା ଜ୍ଞାସ ସହିତ ଶୁଣୁ। ଆମେ କେମିତି ଜାଣିବା ଭଗବାନଙ୍କ ବିଷୟରେ ନା ତୁଣୁ, ଶୁଣୁ ହେଉଛି ଇଏ ହେଉଛି ଭକ୍ତି ମାର୍ଗର ପ୍ରଥମ ସୋପାନ ହେଉଛି ଶୁଣିବା, ଭକ୍ତିରେ 9 ଅଙ୍ଗ ରହିଛି, శ్రవణ కీర్తన విష్ణుస్మరణ పాదశ్రవణ అర్చన బంధన దాస్య సఖ్య ఆత్మనివేదన ఈ నోటి వచ్చి భక్తిర అంగం. ఇతడు ప్రహ్లాద్ మహారాజుకు పచారలే ఇరణ కశిపు తమె ఏంటి పాఠ పడుచ 6 వర్ష వయసులో సే 5 వర్ష బాలపయసారి యాసింది స్కూల్కు యాసింది గురుగురుకు యాసింది తను తనకు ప్రశ్న పచారలే ఇరణ కశిపు ప్రశ్న పచారలే కానీ తమె ఏ పాఠ పడుచ కోన్ సబ్ వల్ల పడుచ కోన్ స్టాబన్ కారణ హిరణ్య కశిపు వస్తుంది భగవాన్ర సి కోసం విష్ణు వస్తుంది ఆమె శత్రు కాయకి నా జీవిత తాకర భాయి హిరణ్యకు భగవాన్ బద్ధ పరిచింది కిమిడి బద్ధ పడలే బరా రూపే బద్ధ పరిచింది తెలు హిరణ్య కశిపు నిర్దేశ దేసింది తాకర గురుపుత్ర చేతిలో సంభేదం అమరక అనిపించింది ఏమనుకు భగవాన్ విసరించి పరింత విసరించి జ్ఞానం కో విషయ జ్ఞానం దో నా ధర్మ దాన దండ భేద ఏ సామ దాన దండ భేద ఇత్యాది విభిన్న రాజనైతిక జ్ఞాన సు ప్రదాన కలిగ సామాజిక జ్ఞాన అస్త్రశస్త్ర జ్ఞానం ఏసీ శిక్షా తను సెత్రే కిచి దిన శిక్ష కలా పరే ఇరణ్య కశిపు తను కో పచాశ తమె జ పాఠ సు పడిల తా ভিতরে কোন পাঠটা শ্রেষ্ঠতম পাচ্ছ কোন শ্রেষ্ঠ শিক্ষাতম পাচ্ছ তেণু প্রণামতা কোশন কোশনি যে তৎ সাধমনে সর্বচ্চ দেইনা সদা সমুদ্বিগ্ন দিয়া অসত্রবা পিতাত্ম বাতম গ্রহমন্দ কোপম বনন গতজ পরিমাশ্রয় তৎ সাধমনে ইয়ে যে প্রকৃত সেমানে হচ্ছেন প্রকৃত সাধু ব্যক্তি ମୁଁ ଏଇ ଶିକ୍ଷାଟା କରିଛି କ'ଣ ସେ ଶିକ୍ଷା ନା ସିଏ ହେଉଛନ୍ତି ପ୍ରକୃତରେ ସାଧୁ ବ୍ୟକ୍ତି ଯିଏ ସଦା ସମବିଘ୍ନ ଧ୍ୟାନ ଅସଗ୍ରହ ଏ ଭୌତିକ ଜଗତରେ ଯେଉଁ ଆମେ ଅଛେ ଆମେ ସବୁବେଳେ ଏଇ ଶରୀରଟିକୁ ଧାରଣ କରିଛେ ଏଇ ଶରୀରଟି ହେଉଛି ଅସତ ଯେହେତୁ ଅସତ ଅର୍ଥ ହେଉଛି ଯେ ସବୁବେଳେ ରହିବ ନାହିଁ ଅସତ କ୍ଷଣସ୍ଥାୟୀ ଯେହେତୁ ଆମେ ଏଇ କ୍ଷଣସ୍ଥାୟୀ ଶରୀର ଧାରଣ କରିଛେ ସେଥିପାଇଁ ଆମେ ସବୁବେଳେ ସମୁଦ୍ବିଘ୍ନ ସବୁବେଳେ ଆମେ ଉଦ୍ବିଘ୍ନ ଅବସ୍ଥା ରହିଛେ ସମସ୍ତଙ୍କ ସବୁବେଳେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ସବୁ ଆସୁଛି ବିଭିନ୍ନ ପ୍ରକାର ଚିନ୍ତା ଆସୁଛି ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଆସୁଛି ବିଭିନ୍ନ ପ୍ରକାର ଟେନସନ୍ ଓରି କୁହାଯାଉଛି ବିଭିନ୍ନ ପ୍ରକାର ଚିନ୍ତାଗ୍ରସ୍ତ ହେଇକି ରହୁଛନ୍ତି ଭୟ ସମସ୍ତଙ୍କର ରହୁଛି ସଦା ସମୁଦ୍ବିଘ୍ନ କାହିଁକି ସେ ଭୟ ରହୁଛି ଯେହେତୁ ଆମେ ଏଇ ଗୋଟେ ଅସତ ଶରୀର ଧାରଣ କରିଛୁ ତେଣୁ ଏଥିରୁ କେମିତି ଆମେ ମୁକ୍ତ ହେବା ନା ପ୍ରହ୍ଲାଦ ମହାରାଜ କହୁଛନ୍ତି ତଥା ସଦା ସମୁଦ୍ବିଘ୍ନ ଧ୍ୟାନ ଅସଗ୍ରହ ଇତ୍ୟାତ୍ମପାତ ଗୃହ ମନ୍ଦପ ରୂପମ୍ ଏ ଯେଉଁ ଗୃହରେ ରହିକରି ଜଣେ ଭଗବାନଙ୍କ ଭଜନ କରୁନି ସେ ଗୃହ ଅନ୍ଧକୃତ ଭଳି ତେଣୁ ସେଇ ଗୃହ ଅନ୍ଧକୃପକୁ ତ୍ୟାଗ କରିକି ଇତ୍ୟାତ୍ମପାତ ଗୃହ ମନ୍ଦପୃତ ବନଙ୍ଗତ ଧରିମାଶ୍ରୟ ଭଗବାନଙ୍କୁ ଆଶ୍ରୟ ଦେବା ପାଇଁ ବା ଭଗବାନଙ୍କୁ ଜାଣିବା ପାଇଁ ଜଣେ ଗୃହସ୍ଥ ଆଶ୍ରମ ତ୍ୟାଗ କରିକିରି ବଣକୁ ଯାଇକିରି ଭଗବାନଙ୍କ ଶରଣ ଯିବା କଥା ଇଏ ହେଉଛି ଶ୍ରେଷ୍ଠ ଜ୍ଞାନ ହିରଣ୍ୟ କଶିପୁ କଥା କହିଲେ ହିରଣ୍ୟ କଶିପୁ ଯେତେବେଳେ ଶୁଣିଲେ ଏ କଥା ଯେ ପୁଅକାର ହରିଙ୍କର ଶରଣ ଯିବା ପାଇଁ କହୁଛନ୍ତି ହରି ହେଉଛନ୍ତି ଆମର ଶତ୍ରୁ ତେଣୁ ସିଏ ତାଙ୍କର ଯେଉଁ ଶିକ୍ଷକ ଥିଲେ ସଣ୍ଡେ ଅମରକ ତାଙ୍କ ଉପରେ ବହୁତ ଭୀଷଣ ରାଗିଯାଇଛନ୍ତି ତେଣୁ ମୁଁ ତମକୁ କହିଥିଲି ହରିଙ୍କ ବିଷୟରେ ଜ୍ଞାନ ଦେବ ଦେଲି ପୁଣି ତାଙ୍କୁ ତମେ କେମିତି ହରିଙ୍କ ବିଷୟରେ ଜ୍ଞାନ ଦେଲ ସେଥିରେ ଆଜ୍ଞା ଆମେ ତ ତାଙ୍କୁ ହରିଙ୍କ ବିଷୟରେ କିଛି କହିନି ତାଙ୍କ ବିଷୟରେ ବିଷ୍ଣୁଙ୍କ ବିଷୟରେ କିଛି କହିନି ତାଙ୍କୁ ସେ କେମିତି ଜାଣିଲେ ଆମେ ଆଶ୍ରୟ ଦେଉଛୁ ଯାହା ହେଲେ ସେ ଛୋଟ ପିଲା ଆମେ ତାଙ୍କୁ ପୁଣି ବର୍ତ୍ତମାନ ଶିକ୍ଷା ଦେବା ତାକୁ ତମେ ନେଇଯାଇଛନ୍ତି ପୁଣି ତାଙ୍କୁ ବିଭିନ୍ନ ପ୍ରକାର ସବୁ ରାଜନୈତିକ ବିଦ୍ୟା ଦେଇଛନ୍ତି ସାମାଜିକ ବିଦ୍ୟା ଦେଇଛନ୍ତି ଏସବୁ ବିଦ୍ୟା ରାଜନୀତିରେ ଯେଉଁ କୁହନ୍ତି ପଲିଟିକ୍ସ ରାଜନୀତି ସବୁ ଜ୍ଞାନ ରହିଛି ଭେଦ ଜ୍ଞାନ ସେମାନେ କରିବେ ଜଣଙ୍କ ଜଣଙ୍କ ବିରୁଦ୍ଧରେ ଲଗେଇଦେବେ ଆମ ପ୍ରଭୁପାଦ ମହାରାଜ କହନ୍ତି ଯେତେବେଳେ ଆମର ବ୍ରିଟିଶ ଶାସନ ଚାଲିଗଲେ 1947 ମସିହାରେ ଯେତେବେଳେ ଭାରତକୁ ସ୍ୱାଧୀନ କରିବା ପାଇଁ ସେମାନେ ଚାଲିଗଲେ ସେମାନେ ଗୋଟେ ଦଣ୍ଡଭେଦ ଦେଇଦେଲେ ଆମର ଭାରତୀୟମାନଙ୍କ ଭିତରେ ଗୋଟେ ଭେଦ ବୁଦ୍ଧି ଦେଇଦେଲେ କ'ଣ ସେ ଭେଦ ନା ହିନ୍ଦୁ ମୁସଲିମ ତାଙ୍କ ପୂର୍ବରୁ ହିନ୍ଦୁ ମୁସଲିମ ମାନେ ସବୁ ଭାଇ ଭାଇ ଭଳି ଥିଲେ ତାଙ୍କ ଭିତରେ କୌଣସି ଭେଦ ନଥିଲେ କିନ୍ତୁ ବ୍ରିଟିଶର୍ସମାନେ ସେ ଭେଦ ବୁଦ୍ଧିଟାକୁ ଦେଇଦେଇଛି ପୁରେଇ ଦେଲେ ଆମ ଭିତରେ ଯେଉଁଥିରେ ବର୍ତ୍ତମାନ ସେମାନେ ଚାଲିଗଲେ ମଧ୍ୟ ହିନ୍ଦୁ ମୁସଲିମ ଭିତରେ ସବୁବେଳେ ଫାଇଟିଙ୍ଗ ଚାଲିଛି ଇଏ ହେଉଛି ଭେଦ ଇଏ ପଲିଟିକ୍ସ ଏ ପଲିଟିକ୍ସରେ ଏସବୁ ଶିକ୍ଷା ଦିଆଯାଏ ସାମ କେମିତି ଜଣକୁ ପ୍ରଶଂସା କରିବ ଆମର ଗୋଟେ କାର୍ଯ୍ୟ ହାସଲ କରିବା ପାଇଁ ତେଣୁ ପ୍ରଶଂସା କରିବାକୁ ପଡିବ, ନହେଲେ କିଛି ଦାନ ଦେବ, କିଛି ପଇସା ଦେଇକି ତାଙ୍କୁ ଦେଇକିରି କ'ଣ ଲାଞ୍ଚ ଦେଇକିରି ତାଙ୍କର ଆମ କାମଟା ହାସଲ କରିଦେବା। ଯଦି ସେଥିରେ ରାଜ୍ୟ ନହେଲେ ତାର ଦଣ୍ଡ ଦେବାକୁ ପଡିବ, ତାଙ୍କୁ ଦଣ୍ଡ ପ୍ରଦାନ କରିକି ଆମର କାର୍ଯ୍ୟ ହାସଲ କରିବା। ଯଦି ସେଇଟା ବି ନହେଲା ଭେଦ ପ୍ରୟୋଗ କରିବା, ଦଣ୍ଡ ଭିତରେ ବିରୁଦ୍ଧରେ ଲଗେଇଦେଲେ ଆମ କାର୍ଯ୍ୟଟା ହାସଲ କରିଦେବା। ଏଇଭଳି ଭାବରେ ସାମ ଦାନ ଦଣ୍ଡ ବିଭିନ୍ନ ପ୍ରକାର ରାଜନୀତି ସବୁ ରହିଛି, ବା ଅନ୍ୟାନ୍ୟ ଶିକ୍ଷା ଭୌତିକ ଶିକ୍ଷା ବହୁତ ପ୍ରକାର ରହିଛି। ତେଣୁ ଇଏ ଶିକ୍ଷାକୁ ପୁଣି ଷଣ୍ଢ ଏବଂ ଅମର୍କ ପ୍ରଭାବ ବାରଜ ପୁଣି ଶିକ୍ଷା ଦେଇଛି। କିନ୍ତୁ ତାପରେ କିଛି ଜିନିଷ ଏହା କଲା ପରେ ଯେତେବେଳେ ସେ ନେଇକି ତାଙ୍କ ପିତା ପାଖକୁ ଯାଇଛନ୍ତି, ପିତା ପୁଣି ତାକୁ ପଚାରିଛନ୍ତି କ'ଣ ତମେ ସୃଷ୍ଟି ଶ୍ରେଷ୍ଠ ଶିକ୍ଷା କଲ ଏବେ କୁହ। ତେଣୁ ସେଇଠି ସେ ଏଇ ନବଦ ଭକ୍ତି ବିଷୟରେ କହିଛନ୍ତି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମ ନିବେଦନ ଇତିପୁଂସା ପିତା ବିଷ୍ଣୁ ଭକ୍ତି ସେନ ଭକ୍ଷଣା କ୍ରିୟତେ ଭଗବତ ଯଥା ତନ୍ମନ୍ୟ ଅଧିତମ ଉତ୍ତମ। ଅଧିତମ ଉତ୍ତମ କହିଲେ ଯେତେ ଜ୍ଞାନ ଅଛି, ଯେତେ ବିଦ୍ୟା ଅଛି, ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଏଇ ଭକ୍ତିର ନଅଟି ଅଙ୍ଗ। ତେଣୁ ଭକ୍ତିର ଯେଉଁ ନଅଟି ଅଙ୍ଗ ରହିଛି, ତାହେଲେ ପ୍ରଥମଟା ହେଉଛି ଶ୍ରବଣ, ଶ୍ରବଣ ତାପରେ କୀର୍ତ୍ତନ ତାପରେ ବିଷ୍ଣୁ ସ୍ମରଣ ତାପରେ ପାଦ ସେବନ ତାପରେ ଅର୍ଚ୍ଚନ ତାପରେ ବନ୍ଦନ ତାପରେ ଦାସ୍ୟ ତାପରେ ସଖ୍ୟ ତାପରେ ଆତ୍ମନିବେଦନ। ଗୋଟିଏ ଗୋଟିଏ ଭକ୍ତ ଏଇ ଭକ୍ତିର ଗୋଟିଏ ଗୋଟିଏ ଅଙ୍ଗ ରାଜନ କରିକି ଶ୍ରେଷ୍ଠ ସିଦ୍ଧି ଲାଭ କରିଛନ୍ତି ବା ଭଗବାନ ପ୍ରାପ୍ତ ହୋଇଛନ୍ତି। ଶ୍ରବଣେ ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ସାତଦିନ କାଳ ଶ୍ରବଣ କରିଛନ୍ତି, ଅତିମାରେ ସିଏ ଭାଗବତ ଦ୍ୱାଦଶ କଥା ବର୍ଣ୍ଣନା କରାଯିବ। ସିଏ ସୁଖଦେବ ଗୋସ୍ୱାମୀ କହୁଛନ୍ତି ମୋତେ ଅନୁମତି ଦିଅନ୍ତୁ, ବର୍ତ୍ତମାନ ମୁଁ ଶରୀର ତ୍ୟାଗ କରିଦେବି। ତେଣୁ ତାଙ୍କର ଗୁରୁଦେବ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ଯାହା ତାପରେ ସେ ନିଜ ଶରୀର ତ୍ୟାଗ କରିଦେଇଛନ୍ତି। ତାପରେ ତକ୍ଷକ ଆସି ତାଙ୍କୁ ଶରୀରକୁ ଦର୍ଶନ କରିଛନ୍ତି, ସେ ଥିଲା ଭିତରେ ତାଙ୍କୁ ଦର୍ଶନ କରିନାହାନ୍ତି, ସେ ଶରୀର ତ୍ୟାଗ କରିଦେଇ ଚାଲିଯାଇଛନ୍ତି। ତାଙ୍କର ଏଇ ମୃତ ଶରୀରକୁ ସେ ତକ୍ଷକ ଦର୍ଶନ କରିଛି। କେବଳ ଶ୍ରବଣ ମାଧ୍ୟମରେ ପରୀକ୍ଷିତ ମହାରାଜ ସିଦ୍ଧି ଲାଭ କରିଛନ୍ତି, କୀର୍ତ୍ତନରେ ସୁଖଦେବ ଗୋସ୍ୱାମୀ କୀର୍ତ୍ତନରେ ସେ ସିଦ୍ଧି ଲାଭ କରିଛନ୍ତି, ବିଷ୍ଣୁ ସ୍ମରଣ ଭଗବାନଙ୍କୁ ସବୁବେଳେ ସ୍ମରଣ କରୁଥିଲେ, ସେ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ସବୁ ସମୟରେ ସେ ଭଗବାନଙ୍କୁ ସ୍ମରଣ କରୁଥିଲେ। ପାଦ ସେବନ କିଏ କରୁଥିଲେ, ଲକ୍ଷ୍ମୀ ଦେବୀ, ଭଗବାନଙ୍କ ସବୁବେଳେ ପାଦ ସେବନ ପାଦ ସେବନ ବା ପାଦ ସେବନ କରୁଛନ୍ତି ଲକ୍ଷ୍ମୀ ଦେବୀ। ତାପରେ ପାଦ ସେବନ ପରେ ଅର୍ଚ୍ଚନା କରିଛନ୍ତି ପୃଥ୍ୱୀ ମହାରାଜ, ଭଗବାନଙ୍କୁ ବହୁତ ସୁନ୍ଦର ଭାବରେ ଅର୍ଚ୍ଚନା କରିଛନ୍ତି। ବନ୍ଦନାରେ ଅକୃଳ ଭଗବାନଙ୍କୁ ବହୁତ ସୁନ୍ଦର ସ୍ତୁତି କରିଛନ୍ତି, ବନ୍ଦନା କରିଛନ୍ତି, ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଦାସ୍ୟରେ କିଏ ନା କପିପତି ବା ହନୁମାନ, ଦାସ୍ୟରେ ଶ୍ରେଷ୍ଠ ହେଉଛନ୍ତି ହନୁମାନ। ହନୁମାନ ଭଗବାନଙ୍କ ଦାସ ହିସାବରେ ଭଗବାନଙ୍କର ପ୍ରିୟ ପାତ୍ର ହେଇକିରି ଜୀବନରେ ସିଦ୍ଧି ଲାଭ କରିଛନ୍ତି। ଏବଂ ସଖ୍ୟରେ ଅର୍ଜୁନ, ଭଗବାନଙ୍କର ସହିତ ସଖ୍ୟ ସମୟରେ ଭଗବାନ କୃଷ୍ଣ ଯଦି ଦେଖିବା ବହୁତ ଜାଗାରେ ଭଗବାନ ସବୁବେଳେ ପାର୍ଥ, ଏଠି କହୁଛନ୍ତି ପାର୍ଥ କ'ଣ କହିଲେ ମୟାଶକ୍ତ ମନା ପାର୍ଥ, ଯେମିତି ଭକ୍ତ ଯେତେବେଳେ ଭଗବାନଙ୍କର ନାମ ସ୍ମରଣ କରୁଛନ୍ତି ସେ ଆନନ୍ଦ ପାଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ ହରେ, ସେଭଳିଆ ଭଗବାନ ମଧ୍ୟ ଭକ୍ତଙ୍କର ନାମ ନେଇକି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆମେ ଦେଖିବା ଭଗବତ ଗୀତାରେ ଭଗବାନ କେତେଥର ଅର୍ଜୁନଙ୍କ ନାଁ ନେଇଛନ୍ତି, ପାର୍ଥ କୁନ୍ତୁପୁତ୍ର କୁନ୍ତୈୟ ଧନଞ୍ଜୟ ଏମିତି ବିଭିନ୍ନ ସବ୍ୟସାଚୀ ଏମିତି ବହୁତ ପ୍ରତି ଶ୍ଳୋକରେ ସେ ଅର୍ଜୁନଙ୍କର ନାମ ନେଇଛନ୍ତି। ଯେମିତି ଭକ୍ତ ଯେମିତି ଭଗବାନଙ୍କ ନାମ ନେଇକି ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମିତି ଭଗବାନ ମଧ୍ୟ ଭକ୍ତଙ୍କର ନାମ ନେଇକି ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଅର୍ଜୁନ ସେଭଳି ଭାବରେ ଭଗବାନଙ୍କର ସଖ୍ୟ ହିସାବରେ ଅର୍ଜୁନ ସିଦ୍ଧି ଲାଭ କରିଛନ୍ତି। ଏବଂ ଆତ୍ମନିବେଦନ, ଆତ୍ମନିବେଦନ ବଳି ମହାରାଜ ସବୁକିଛି ଭଗବାନ ପାଖରେ ସମର୍ପଣ କରିଦେଇଛନ୍ତି, ଭାଗବତଙ୍କ ଅଷ୍ଟମ ସ୍କନ୍ଧରେ ସେ ବର୍ଣ୍ଣନା କରାଯିବ। 15-23 ଏଇ 9 ଅଧ୍ୟାୟରେ ବାମନ ଦେବଙ୍କ ଚରିତ ବର୍ଣ୍ଣନା କରାଯାଇଛି। ଆମ ମହାରାଜ ଥରେ କହିଥିଲେ ବଳି ମହାରାଜଙ୍କର କଥା କହିଥିଲେ ଭାଗବତ ସପ୍ତାହରେ। ତେଣୁ ଏଇ ବଳି ମହାରାଜ ଯେ ଏଇ ପ୍ରହ୍ଲାଦ ମହାରାଜଙ୍କ ବଂଶରେ ଆସୁଛନ୍ତି, ପ୍ରହ୍ଲାଦ ମହାରାଜଙ୍କ ପୁତ୍ର ହେଉଛି ବିରୋଚନ, ତାଙ୍କ ପୁତ୍ର ହେଉଛନ୍ତି ବଳି। ତେଣୁ ବଳି ମଧ୍ୟ ଭଗବାନଙ୍କୁ ସବୁକିଛି ସମର୍ପଣ କରିକି ସବୁକିଛି ନିବେଦନ କରିକିରି ସେ
ଶ୍ରେଷ୍ଠ ଜୀବନ ଶ୍ରେଷ୍ଠ ସିଦ୍ଧି ଲାଭ କରିଛନ୍ତି। ତେଣୁ ଏଇ ଯେଉଁ ଭକ୍ତିର 9ଟି ଅଙ୍ଗ ଅଛି, ଏଇ ଅଙ୍ଗ ଭିତରେ ଶ୍ରେଷ୍ଠ ଅଙ୍ଗ ହେଉଛି ଶ୍ରମା। ତେଣୁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହିଲେ ଯେ ଖଟଙ୍ଗ ମହାରାଜ ଜଣେ ଥିଲେ। ପରୀକ୍ଷିତ ମହାରାଜ ଯେତେବେଳେ ସାପଗ୍ରସ୍ତ ହେଇଯାଇଛନ୍ତି, ଯେତେବେଳେ ସ୍ୱାମୀ କୃଷ୍ଣଙ୍କର ପୁତ୍ର ଶ୍ରୀଙ୍ଗୀ 5 ବର୍ଷର ବାଳକ, ସିଏ ଯେତେବେଳେ ଅଭିଶାପ ପ୍ରଦାନ କରିଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଯେହେତୁ ସିଏ ତାଙ୍କ ପିତାଙ୍କ ବେକରେ ଗୋଟେ ସର୍ପକୁ ବେଷ୍ଟନ କରିଥିଲେ, ସର୍ପ ଗୁଡ଼େଇ ଦେଇଥିଲେ ତାଙ୍କ ବେକରେ, ସେଥିପାଇଁ ସେ ତାଙ୍କୁ ଅଭିଶାପ ଦେଇଛନ୍ତି ତମକୁ ତକ୍ଷକ ଦର୍ଶନ କରିବେ 7 ଦିନ ଭିତରେ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଯାଇ ପହଞ୍ଚନ୍ତି ସବୁକିଛି ରାଜ୍ୟ ତ୍ୟାଗ କରିକିରି, ଯେତେବେଳେ ଆସି ଗଙ୍ଗା କୂଳରେ ଆସି ଉପବେଶନ କରିଛନ୍ତି, ସେ ସମୟରେ ସୁଖଦେବ ଗୋସ୍ୱାମୀ ଆସି ସେଠି ପହଞ୍ଚନ୍ତି ଏବଂ 60,000 ମୁନିଋଷିମାନେ ମଧ୍ୟ ଆସି ସେଠି ପହଞ୍ଚନ୍ତି। ତେଣୁ ସିଏ ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ଯେ ତମେ ଖଟଙ୍ଗ ମହାରାଜ ଜଣେ ଥିଲେ। ଭଗବାନ ରାମଚନ୍ଦ୍ରଙ୍କ ବଂଶରେ ସୂର୍ଯ୍ୟ ବଂଶରେ ସେ ଆସୁଛନ୍ତି ଖଟଙ୍ଗ ମହାରାଜ, ଯେକି ସିଏ ଏତେ ଶକ୍ତିଶାଳୀ ଥିଲେ ଦେବତାମାନେ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରି ନେଉଥିଲେ, ତାଙ୍କୁ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତାଙ୍କୁ ନେଇକି ଯାଉଥିଲେ, ତାଙ୍କ ସହିତ ଯୁଦ୍ଧ କରୁଥିଲେ, ମିଶିକିରି ଯୁଦ୍ଧ କରୁଥିଲେ। ତେଣୁ ଗୋଟେ ଥର ଦେବତାମାନେ ଖଟଙ୍ଗ ମହାରାଜଙ୍କୁ ନେଇକିରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିକିରି ଅସୁରମାନଙ୍କୁ ପରାଜିତ କରିଛନ୍ତି। ପରାଜିତ କଲା ପରେ ଦେବତାମାନେ ଖଟଙ୍ଗ ମହାରାଜଙ୍କୁ ପଚାରିଛନ୍ତି ଯେ ଆମେ ଆପଣ ଆମ ସହିତ ସାହାଯ୍ୟ କରିକି ଆମକୁ ଯୁଦ୍ଧରେ ଜୟ ପ୍ରଦାନ କଲେ ବା ବିଜୟ ପ୍ରଦାନ କଲେ, ତେଣୁ ଆମେ ଆପଣଙ୍କୁ କିଛି ବର ଦେବା ପାଇଁ ଚାହୁଁଛୁ, ଆପଣ କ'ଣ ବର ମାଗୁ। ତେଣୁ ଖଟଙ୍ଗ ମହାରାଜ କହିଲେ ମୋର କେତେ ବର୍ଷ ଆୟୁଷ ଅଛି ଟିକେ କହିଲେ, ମୁଁ କେତେ ବର୍ଷ ବଞ୍ଚିବି, ଆମେ ଯଦି ସମୟ ଜାଣିଯିବା ଯେ ଆମେ ଏତିକି ବର୍ଷ ବଞ୍ଚିବା ବୋଲି ତାହେଲେ ସେଇ ଅନୁସାରେ ଆମେ ବ୍ୟବସ୍ଥା କରିବା। ପରୀକ୍ଷିତ ମହାରାଜ ଜାଣିଲେ ମୋର 7 ଦିନ ଆୟୁଷ ଅଛି, ତେଣୁ ସେ ଏଇ 7 ଦିନ ଭିତରେ ମୋର କ'ଣ କର୍ତ୍ତବ୍ୟ ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ଖଟଙ୍ଗ ମହାରାଜଙ୍କ ପ୍ରଶ୍ନରେ ଦେବତାମାନେ ଜାଣିଛନ୍ତି କାହାର କେତେ ବର୍ଷ ସବୁ ଲେଖା ହେଇଛି, ଲିପିବଦ୍ଧ ହେଇଛି, ଇଏ ଏତିକି ବର୍ଷ ବଞ୍ଚିବ, ସେ ସେତିକି ବର୍ଷ ବଞ୍ଚିବ, ସବୁ ଲେଖା ହେଇକି ରହିଛି। ତେଣୁ ସେ କହିଲେ ଆପଣଙ୍କର ଆଉ ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି, ଗୋଟିଏ ମୁହୂର୍ତ୍ତ ମାନେ 48 ମିନିଟ୍। ତେଣୁ ସେ କହିଲେ ତାହେଲେ ମୋତେ ଗୋଟେ ଏମିତି ଯାନ ଦିଅନ୍ତୁ ଯେଉଁ ଯାନରେ କି ମୁଁ ଶୀଘ୍ର ଆସିକିରି ଅଯୋଧ୍ୟାକୁ ଯାଇ ପହଞ୍ଚେ, ଭଗବାନ ରାମଚନ୍ଦ୍ରଙ୍କର ଧାମ ଅଯୋଧ୍ୟା ଧାମ, ସେ ଅଯୋଧ୍ୟା ଧାମରେ ସେ ଆସି ପହଞ୍ଚନ୍ତି ଏବଂ ତାର ଭିତରେ ସେ ଭଗବାନ ରାମଙ୍କର ସ୍ମରଣ କରିକିରି, ଭଗବାନ ରାମଙ୍କର ଶରଣ ଯାଇକିରି ସେ ଭଗବତ ଧାମ ପ୍ରାପ୍ତ ହେଇଛନ୍ତି ଖଟଙ୍ଗ ମହାରାଜ। ତେଣୁ ସୁଖଦେବ ଗୋସ୍ୱାମୀ ଏ କଥା କହୁଛନ୍ତି ପରୀକ୍ଷିତ, ଖଟଙ୍ଗ ମହାରାଜଙ୍କର ଗୋଟିଏ ମୁହୂର୍ତ୍ତ ଥିଲା ଆୟୁଷ, ସେଥିରେ ସେ ଭଗବାନ ପ୍ରାପ୍ତ ହେଲେ, ଆଉ ତମର ତ 7 ଦିନ ଅଛି, ତେଣୁ ଭଗବାନଙ୍କର କଥା ଶୁଣ, ଭାଗବତ କଥା ଶୁଣ। ତେଣୁ ଶ୍ରବଣଟା ହେଉଛି ମୁଖ୍ୟ ଜିନିଷ। ପ୍ରଭୁପାଦ ମହାରାଜ ତାଙ୍କର ଭାଷାରେ କହୁଛନ୍ତି ଯେ ଏଇ ଯେଉଁ ଭକ୍ତିର 9ଟି ଅଙ୍ଗ, ଏଇ ଅଙ୍ଗ ଆରମ୍ଭ ହେଉଛି ଶୁଣୁ, ଶୁଣୁ ଯୋଗୁଁ ରହିଛି ଶ୍ରବଣ କହିଲେ ନା, ତ ଯଦି ଜାଣିଛନ୍ତି ତା ଶୁଣୁ, ଶୁଣିବାଟା ହେଉଛି ମୁଖ୍ୟ। ଶୁଣିବା ବିଷୟରେ ଆମେ କିଛି ଆଲୋଚନା କରିବା, ଆଉ 10 ମିନିଟ୍ ଆଲୋଚନା କରିବା, କାରଣ ଆମର 12ଟାରେ ଆମେ କଥା ଶେଷ କରିବା। ଏଇ ଶ୍ରବଣ ବିଷୟରେ ଭଗବତ ଗୀତା, ଭାଗବତମ୍, ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ଶ୍ରବଣ ମହାତ୍ମ ବହୁତ ରହିଛି। ଏଇଠି ଭଗବାନ କହୁଛନ୍ତି ଯଦି ଜାଣିଛନ୍ତି ସେ ଶୁଣୁ, ତେଣୁ ତା ପର ଶ୍ଳୋକରେ ଭଗବାନ କହୁଛନ୍ତି ଯେ ଜ୍ଞାନମ୍ ତେୟମ୍ ସବି ଜ୍ଞାନମ୍ ନିଦମ୍ ବକ୍ଷାମି ଅଶେଷ। ଖାଲି ଜ୍ଞାନ ଜଣେ ପ୍ରାପ୍ତ ହେଲେ ସେ ଜ୍ଞାନରେ କିଛି ବିଶେଷ ଉପକୃତ ହେଇପାରିବନି। ଯଦି ମନେକର ଆମେ କହିବା ଉଦାହରଣ ସ୍ୱରୂପ, ଯେଉଁମାନେ ପାଠ ପଢ଼ୁଛନ୍ତି ସ୍କୁଲରେ ପଢ଼ୁଥିବେ ଜାଣୁଥିବେ, ପାଣି ବା ଜଳ, ଜଳଟା କେମିତି ହେଉଛି ବୈଜ୍ଞାନିକମାନେ ବାହାର କଲେ, ଥିଓରି ବାହାର କଲେ ଯେ H2O ହାଇଡ୍ରୋଜେନ୍ 2 ମଲିକ୍ୟୁଲ, ଅକ୍ସିଜେନ୍ 2 ମଲିକ୍ୟୁଲ ମିଶିଲେ ବା 2 ଅଣୁ ହାଇଡ୍ରୋଜେନ୍ର ଉର୍ଜାନର ଏବଂ ଅମ୍ଳଜାନର ଗୋଟେ ଅଣୁ ମିଶିଲେ ଏଟା ଗୋଟେ ଜଳର ଗୋଟେ ଅଣୁ ତିଆରି ହେଉଛି, ଇଏ ହେଉଛି ଥିଓରି। କିନ୍ତୁ ସେଇଟା ଯେତେବେଳେ ଆମର ଲାବୋରେଟୋରୀରେ ସେଇଟାକୁ ପ୍ରାକ୍ଟିକାଲ ଆମେ ଦେଖିବା, ତାହେଲେ ସେଇଟା ହେଉଛି ପ୍ରାକ୍ଟିକାଲ ନଲେଜ୍, ଥିଓରିଟିକାଲ ନଲେଜ୍, ପ୍ରାକ୍ଟିକାଲ ନଲେଜ୍। ତେଣୁ ଏଇ ଭଗବତ ଗୀତାରେ ମଧ୍ୟ 2 ପ୍ରକାର ଜ୍ଞାନ ଦିଆଯାଇଛି, ଗୋଟେ ହେଉଛି ଜ୍ଞାନ, ଗୋଟେ ହେଉଛି ବିଜ୍ଞାନ। ଜ୍ଞାନମ୍ ତେୟମ୍ ସବି ଜ୍ଞାନମ୍ ଇଦମ୍ ବକ୍ଷାମ ଅଶେଷ। ଏଇ ଯେଉଁ ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି, ଏଇଟାକୁ କେମିତି ଆମେ ଜୀବନରେ ଆଚରଣ କରିପାରିବା ସେଟାକୁ ବିଜ୍ଞାନ ବୋଲି କୁହାଯାଉଛି। ସେ ବିଜ୍ଞାନକୁ ଜାଣିବାକୁ ହେଲେ ଆମେ ଭଗବତ ଗୀତା 4ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଏ ବିଜ୍ଞାନ ଜାଣିବାକୁ ହେଲେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ଶରଣ ଯିବାକୁ ପଡ଼ିବ। ତଦ୍ବିଧି ପାଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ଯେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀ। ଯେଉଁମାନେ ତତ୍ତ୍ୱଦର୍ଶୀ, ଯେଉଁମାନେ ଭଗବାନଙ୍କ ଭକ୍ତ, ଯେଉଁମାନେ ତତ୍ତ୍ୱକୁ ଉପଲବ୍ଧି କରିଛନ୍ତି, ଭଗବାନଙ୍କୁ ଉପଲବ୍ଧି କରିଛନ୍ତି, ସେଇଭଳି ବ୍ୟକ୍ତିଙ୍କ ପାଖକୁ ଗଲେ ସେଥିରେ ଭଗବାନ କହୁଛନ୍ତି ମୟା ସତ, ମଦ ଆଶ୍ରୟ। ମଦ ଆଶ୍ରୟ ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କୁ ଜାଣିଛନ୍ତି ସେମାନଙ୍କୁ ଯଦି ଆଶ୍ରୟ ନେଇକି ଆମେ ଏଇ ଜ୍ଞାନକୁ ପାଇବା ତାହେଲେ ଆମେ ସେ ଜ୍ଞାନଟା କେମିତି ନିଜ ଜୀବନରେ ଆଚରଣ କରିପାରିବା ସେଇଟା ଜାଣିପାରିବା। ଜ୍ଞାନୀମାନଙ୍କର ଯେଉଁ ଜ୍ଞାନ ସେ ଜ୍ଞାନ କିଭଳି ପ୍ରଭୁପାଦ ମହାରାଜଙ୍କର ଯେ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ଗୋଟେ ଉଦାହରଣ ଦେଇଛନ୍ତି। ଗୋଟେ ମହୁ ବୋତଲଟେ ଅଛି, ବୋତଲରେ ମହୁ ରହିଛି। ଜ୍ଞାନୀମାନେ ସେ ଜାଣିଛନ୍ତି ଏଇଟା ହେଉଛି ଗୋଟେ ମହୁ ବୋତଲ, ସେ ଜ୍ଞାନଟା ସେମାନେ ପ୍ରାପ୍ତ ହୁଅନ୍ତି ବା ଜାଣିଛନ୍ତି, କିନ୍ତୁ ସେ ମହୁଟାକୁ କେମିତି ଖାଇବେ, ମହୁଟାକୁ କେମିତି ଆସ୍ୱାଦନ କରିବେ ସେମାନେ ଜାଣିନାହାନ୍ତି। ସେ ମହୁ ବୋତଲଟାକୁ ବାହାରୁ ଚାଟନ୍ତି, ସେମାନେ ବାହାରୁ ଚାଟିଲେ କ'ଣ ସେ ତାର ମହୁର ସ୍ୱାଦ ସେମାନେ ପାଇପାରିବେ କି? ସେଇଭଳି ଭାବରେ କିନ୍ତୁ ଯେଉଁମାନେ ଭକ୍ତ ସେମାନେ ଜାଣିଛନ୍ତି ଇଏ ମଧ୍ୟ ମହୁ ବୋତଲ, ସେମାନେ ମଧ୍ୟ ଜାଣିଛନ୍ତି, କିନ୍ତୁ ସେମାନେ ଜାଣିଛନ୍ତି କେମିତି ଏଇ ମହୁଟାକୁ ମହୁ ବୋତଲରୁ ଠିପି ଖୋଲିକିରି କେମିତି ମହୁଟାକୁ ଆମେ ଆସ୍ୱାଦନ କରିପାରିବା, ସେ ଜ୍ଞାନ ସେଇଟା ହେଉଛି ବିଜ୍ଞାନ। ଭଗବତୀ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ସ ରହସ୍ୟଂ, ଇଏ ରହସ୍ୟ। ଭଗବତୀ ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯେ ଇମଂ ଭବିଷ୍ୟତି ଯୋଗମ ପ୍ରତ୍ୟବାନ ଅହମ ଅଭ୍ୟମ ବିବସ୍ୱାନ ମନୋବିପ୍ରାହ ମନୋ ରିଖୁଆ କହିବି ଏବଂ ପରମ୍ପରା ପ୍ରାପ୍ତ ଇମଂ ରାଜସ୍ୱ ବିଧୁ ସକାଳ ନିର୍ମତା ଯୋଗ ନଷ୍ଟ କରନ୍ତ ସ ଏବ ଆୟମ ମହାତ୍ୟ ଯୋଗକୃତ ପୁରାତନ ଭକ୍ତ ସିମେ ସକାଚନ୍ତି ରହସ୍ୟ ହେତୁରୁତ୍ତମ। ଇଏ ହେଉଛି ରହସ୍ୟ। ହୁଏତ ଭଗବତ ଗୀତାର ଜ୍ଞାନ ସମସ୍ତେ ବହୁତ ଲୋକ ଜାଣିଥିବେ, କିନ୍ତୁ ସେ ଜ୍ଞାନଟାକୁ କେମିତି ଆମେ ନିଜ ଜୀବନରେ ଆଚରଣ କରିପାରିବା ସେଇଟା ହେଉଛି ରହସ୍ୟ। ଯୋଉଟା ମୁଁ କହିଲି ମହୁ ବୋତଲଟା ହୁଏତ ଜ୍ଞାନୀମାନେ ଜାଣିଛନ୍ତି ମହୁ ବୋତଲ, କିନ୍ତୁ ସେ ମହୁଟାକୁ କେମିତି ବାହାର କରିବେ ସେ ବୋତଲ ଭିତରୁ ଠିପି କରିକିରି ସେ ଜ୍ଞାନଟା ତାଙ୍କ ନଥାଏ, ସେଇଟା ହେଉଛି ରହସ୍ୟ। ତେଣୁ ଭକ୍ତ ଯିଏ ସେମାନେ ସେ କହିବେ କେମିତି ଆମେ ସେ ମହୁ ବୋତଲ ଠିପି କରିପାରିବା, ଠିପି କରିକି କେମିତି ସେ ମହୁକୁ ନେଇପାରିବା, ସେଟାକୁ ନେଇକି କେମିତି ଆସ୍ୱାଦନ କରିପାରିବେ, ଇଏ ହେଉଛି ବିଜ୍ଞାନ। ତେଣୁ ଭଗବାନ କହିଛନ୍ତି ଜ୍ଞାନ ତେଇ ଅଂଶ ବିଜ୍ଞାନ ଇଦମ୍ ବକ୍ଷ୍ୟାନ ଅଶିଷ୍ଟ। ଏଇ ଭଗବତଙ୍କ ସପ୍ତମ ଅଧ୍ୟାୟରେ ଭଗବାନ ସେ ବିଷୟରେ ତାଙ୍କ ନିଜ ବିଷୟରେ ବହୁତ ପ୍ରକାର ଜ୍ଞାନ ପ୍ରଦାନ କରିବେ ଏବଂ ଜଜ୍ ଜ୍ଞାନ୍ତ ନିୟ ଜ୍ଞାନ୍ତ ଶିଷ୍ୟରେ ଭଗବାନଙ୍କ ସମ୍ବନ୍ଧରେ ଯେଉଁ ଜ୍ଞାନ ଆମେ ପ୍ରାପ୍ତ ହେବା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଏଇଟାକୁ ପ୍ରାପ୍ତ ହେଲେ ଆଉ କିଛି ଜାଣିବାକୁ ବାକି ରହିବ ନାହିଁ। ଭଗବାନଙ୍କୁ ଯେଉଁମାନେ ଜାଣନ୍ତି ବୁଝିବାକୁ ପଡ଼େ ସେମାନେ ସବୁ ଜ୍ଞାନ ପ୍ରାପ୍ତ ହେଇଛନ୍ତି, କାରଣ ଭଗବାନ ହେଉଛନ୍ତି ସବୁକିଛିର ମୂଳ। ତେଣୁ ଭଗବାନଙ୍କୁ ଯେଉଁମାନେ ଜାଣିବେ ସେମାନେ ସବୁକିଛି ଜାଣିପାରିବେ, ବ୍ରହ୍ମ ପରମାତ୍ମା ଭଗବାନ ସବୁକିଛି ସେମାନେ ଜାଣିପାରିବେ। ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟରେ ଯେତେବେଳେ ଭଗବାନ ବେଦ ବିଷୟରେ କହୁଛନ୍ତି ପନ୍ଦର ଅଧ୍ୟାୟ ପନ୍ଦର ଶ୍ଳୋକରେ, ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ଯଦି ହବ ଯଦି ବେଦ ବିଷୟରେ ଆମକୁ କୁହନ୍ତୁ, ତେଣୁ ଭଗବାନ ଷୋହଳ ସତର ଅଠର ଏଇ ତିନୋଟି ଶ୍ଳୋକରେ ବେଦ ବିଷୟରେ ସାର ଜିନିଷଟା କହିଦେଇଛନ୍ତି, ବେଦର ସାର ଜିନିଷ କହିଲେ ସବୁକିଛି ଜ୍ଞାନ ସେ ଦେଇଛନ୍ତି। ବେଦର ଅର୍ଥ ହେଉଛି ଜ୍ଞାନ, ବେଦ ଅର୍ଥ ହେଉଛି ଜ୍ଞାନ। ତେଣୁ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଭିତରେ ସବୁ ବ୍ରହ୍ମ ଜ୍ଞାନ ରହିଛି, ପରମାତ୍ମା ଜ୍ଞାନ ରହିଛି ଏବଂ ଭୌତିକ ଚିର ଜଗତ ନିମ୍ନରେ ଯେଉଁ ସବୁ ଭୌତିକ ଜଗତ ବିଷୟ ଜ୍ଞାନ ତା ଭିତରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିଛି। ତେଣୁ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଯଦି ପ୍ରାପ୍ତ ହେଲା ତାହେଲେ ଅନ୍ୟ କିଛି ବାକି ରହିବ ନା ଜାଣିବା ପାଇଁ, ଯଜ୍ ଜ୍ଞାନ୍ତ ଭୁବନେଶ ଜ୍ଞାନ ତମ ଅବଶିଷ ଆଉ କିଛି ବାକି ରହିବ ନା, ଭଗବାନଙ୍କୁ ଯଦି ଜାଣିଛି ବୁଝିବା ପରେ ସେ ସବୁକିଛି ଜ୍ଞାନ ପ୍ରାପ୍ତ ହେଇଛି। ତେଣୁ ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ପ୍ରାଥମିକ ଉପାୟ ସ୍ତର ହେଉଛି ଶ୍ରବଣ କରିବା, ତତ୍ ଶୁଣୁ ବୋଲି କୁହାଯାଏ। ତେଣୁ ଏଇ ଶ୍ରବଣର ବହୁତ ଗୁରୁତ୍ୱ ରହିଛି, ଆମର ଆଉ ସମୟ କମ ରହିଛି, ଆମେ ଶ୍ରବଣ ବିଷୟରେ ଟିକେ କହିବା। ଭଗବତ ଗୀତାର ଅନ୍ତପକ୍ଷେ ଯେତିକି ଭଗବାନ କହିଛନ୍ତି ଶ୍ରବଣ ବିଷୟରେ ସେତିକି ଆମେ ଜାଣିଥିବା। ଚଉଦଶ ଅଧ୍ୟାୟରେ ଭଗବାନ କହିବେ ଯେ ଭଗବତ ଗୀତାରେ ଚଉଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଅନ୍ୟ ତୁ ଏବଂ ଅଜାଣତ ଶ୍ରୁତା ନେବେ ଉପାସ ତେ ତେ ବି ଚାହାନ୍ତି ତରନ୍ତି ଏବଂ ମୃତ୍ୟୁ ଶ୍ରୁତି ପରାୟଣ ତେର ଅଧ୍ୟାୟ ଛବିଶ ଶ୍ଳୋକରେ ଭଗବାନ ସେଟା ଯେ ଆମେ କିଛି ଭଗବାନଙ୍କୁ ସେ ଜାଣିନେ ଅନ୍ୟ ବି ଅଜାଣତ, କିନ୍ତୁ ଯେଉଁମାନେ ଭଗବାନଙ୍କୁ ସେ ଜାଣିଛନ୍ତି ତାଙ୍କ ଯଦି ଆମେ ଶୁଣିବା ଅନ୍ୟ ଏବଂ ଅଜାଣତ ଶ୍ରୁତା ଅନ୍ୟ ବି ଉପାସ ତେ ଶୁଣିକିରି ଆମେ ସେ ଯେଉଁଭଳି ଭାବରେ ଦେଇଛନ୍ତି ଜ୍ଞାନ ଦେଇଛନ୍ତି ବା ଯେଉଁଭଳି ଭାବରେ ଉପଦେଶ ଦେଇଛନ୍ତି ସେଇଭଳି ଭାବରେ ଯଦି ଆମେ ଭଗବାନଙ୍କର ଆରାଧନା କରିବା ହରେ କୃଷ୍ଣ 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 ହରେ 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 ରାମ ହରେ ରାମ କରିବା ବା ଉପାସନା କରିବା ତାହେଲେ ଭଗବାନ କହୁଛନ୍ତି ଯେ ଅନ୍ୟେତୁ ଏବଂ ଅଜାନତ ସୁପ୍ତ ଅନ୍ୟ ବି ଉପାସତେ ତେ ବି ଚାହାନ୍ତି ତରନ୍ତି ଏବ ମୃତ୍ୟୁ ସ୍ମୃତି ପରାୟଣ ଏ ଯେଉଁ ଭୌତିକ ଜଗତର ଶ୍ରେଷ୍ଠ ଦୁଃଖ ବା ଶ୍ରେଷ୍ଠ ଭୟ ହେଉଛି ବା ଶ୍ରେଷ୍ଠ ବିପଦ ହେଉଛି ମୃତ୍ୟୁ କିନ୍ତୁ ସେମାନେ ମଧ୍ୟ ସେଇ ମୃତ୍ୟୁକୁ ପାର ହେଇଯିବେ ମୃତ୍ୟୁ ତେ ବି ଚାହାନ୍ତି ତରନ୍ତି ଏବ ଅତି ତରନ୍ତି ହେଇଯିବେ ସେମାନେ ମୃତ୍ୟୁକୁ ପାର ହେଇଯିବେ କେବଳ ସ୍ମୃତି ପରାୟଣ କେବଳ ଶ୍ରବଣ କରିବେ ଭଗବାନ ବିଷୟ ଶ୍ରବଣ କଲେ ଜଣେ ମୃତ୍ୟୁ ପାର ହେଇଯିବ ବା ମୃତ୍ୟୁ ଭୟରୁ ସେମାନେ ଉଦ୍ଧାର ହେଇଯିବେ ତାଙ୍କ ପାଇଁ ଆଉ ମୃତ୍ୟୁ ଭୟ ରହିବ ନାହିଁ ସେଭଳି ଭାବରେ ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କହିବେ ଏକସ୍ତରୀ ଶ୍ଳୋକରେ ଭଗବାନ କହିବେ ଯେ ଶ୍ରଦ୍ଧାବାନ ଅନୁସୂୟଶ୍ଚ ଶୂନ୍ୟାନନ୍ଦ ବିଜୁନର ସୋପି ମୁକ୍ତ ସେବନ ଲୋକାନ ପ୍ରାପ୍ତି ପୂର୍ଣ୍ଣକରଣା ଯେଉଁମାନେ ଶ୍ରଦ୍ଧାର ସହିତ ଏ କଥା ଶ୍ରବଣ କରିବେ ଶ୍ରଦ୍ଧାବାନ ଏବଂ ଅନସୂୟଶ୍ଚ ଭଗବାନଙ୍କୁ ସେମାନେ ଈର୍ଷା କରିବେ ନାହିଁ ଅନସୂୟା ଅସୂୟା କରିବେ ନାହିଁ ତେଣୁ ଏହିଭଳି ଭାବରେ ଯଦି ଆମେ ଭଗବାନ କଥା ଶ୍ରବଣ କରିବେ ଶ୍ରଦ୍ଧାବାନ ଅନୁସୂୟଶ୍ଚ ଶୂନ୍ୟାନନ୍ଦ ବିଜୁନର ସୋପି ମୁକ୍ତ ସେବନ ଲୋକାନ ସେମାନେ ଏଇ ଯେଉଁ ପାପକର୍ମ ପ୍ରତିକ୍ରିୟାରେ ସେମାନେ ମୁକ୍ତ ହେଇଯିବେ ତେଣୁ ସେମାନେ ପ୍ରାପ୍ତି ପୁଣ୍ୟକର୍ମ ଉନ୍ନତ ଲୋକ ଯେଉଁଟା ପୁଣ୍ୟକର୍ମ କଲେ ଯେଉଁମାନେ ଉନ୍ନତ ଲୋକକୁ ଯାଆନ୍ତି ସେଇ ଲୋକକୁ ସେମାନେ ଯିବେ ପ୍ରାପ୍ତି ପୁଣ୍ୟକର୍ମ ତେଣୁ ଭଗବତ ଗୀତାର ଅନ୍ତିମରେ ଭଗବାନ ପଚାରିବେ ଅର୍ଜୁନ ଯେ ତମେ ଏଇଟାକୁ ଠିକ ଭାବରେ ଶୁଣିଲ ତ କଚିତ ଏ ତୋର ସୁତମ ପାର୍ଥ ତୁ ଏହା କେବେ ଚେତ କଚିତ ଯଜ୍ଞାନ ସମୟ ପ୍ରଣଶ ଧନଞ୍ଜୟ ତମେ ଏଇଟାକୁ ଠିକ ଭାବରେ ଶୁଣିଲ ନା ନାହିଁ କଚିତ ଏ ତମ ସୁତମ ପାର୍ଥ ତୁ ଏହା ଏକଗ୍ରହଣ ଏକାଗ୍ର ସ୍ଥିତିରେ ଶ୍ରବଣ କଲ ନା ନାହିଁ ଯେଉଁମାନେ ଏକାଗ୍ର ସ୍ଥିତିରେ ଶ୍ରବଣ କରିବେ ତାଙ୍କର କଣ ଫଳ ହବ ନା କଚିତ ଅଜ୍ଞାନ ସମୟ ଏ ଯେଉଁ ଅଜ୍ଞାନ ଭିତରେ ରହିଛନ୍ତି ବା ଯେଉଁ ମୋହ ଭିତରେ ରହିଛନ୍ତି ଏଇଟା ଦୂର ହୁଏ ପ୍ରଣଷ୍ଟ ଧନଞ୍ଜୟ ପ୍ରଣଷ୍ଟ ମାନେ ପୂର୍ଣ୍ଣ ଭାବରେ ନଷ୍ଟ ହେଇଯିବ ଯୋଉ ଅଜ୍ଞାନ ଯୋଉ ସମୟ ଭିତରେ ରହିକିରି ଅର୍ଜୁନ ଭଗବାନ ଯେତେବେଳେ କହୁଛନ୍ତି ତମେ ଯୁଦ୍ଧ କର ସେ ଯୁଦ୍ଧ କରୁନାହାନ୍ତି ସେ ବିଭିନ୍ନ ପ୍ରକାର ଯୁକ୍ତି କରୁଛନ୍ତି କେମିତି ଆମେ ତାଙ୍କ ସହ ଯୁଦ୍ଧ କରିବୁ ସେମାନେ ମୋର ଗୁରୁ ସେମାନେ ମୋର ବନ୍ଧୁବାନ୍ଧବ ସବୁ ସେମାନଙ୍କୁ ହତ୍ୟା କଲେ ଏସବୁ ମାନେ ସେମାନେ ହତ୍ୟା ହେଲା ମାନେ ତାଙ୍କର ସ୍ତ୍ରୀମାନେ ବିଧବା ହେଇଯିବେ ବିଧବା ହେଇଗଲେ ସେମାନଙ୍କର ବିଭିନ୍ନ ପ୍ରକାର ବର୍ଣ୍ଣସଙ୍କର ଜାତ ହବ ବର୍ଣ୍ଣସଙ୍କର ଜାତ ହେଲେ ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହବ ଏଇଭଳି ଭାବରେ ସେମାନେ ଅର୍ଜୁନ ବହୁତ ପ୍ରକାର ଯୁକ୍ତି କରିଛନ୍ତି ଭଗବାନ ସହିତ ତେଣୁ ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କରିସାରିଲା ପରେ ପ୍ରଶ୍ନ ପଚାରୁଛନ୍ତି ତମର ସେ ଅଜ୍ଞାନ ସବୁ ଦୂର ହେଲା ନା ନାହିଁ କଚିତ ଅଜ୍ଞାନ ସମୟ ମୋହଟା ଦୂର ହେଲା ନା ନାହିଁ ପରାମଷ୍ଟ ଧନଞ୍ଜୟ ତେଣୁ ଅର୍ଜୁନ କହୁଛନ୍ତି ଯେ କଣ ଯେ ମୁଁ ଆପଣଙ୍କ କୃପାରୁ ନଷ୍ଟ ମୋହ ସ୍ମୃତିଲବ୍ଧ ତତ୍ପ୍ରସାଦାତ୍ ନ୍ୟାୟୋଚିତ ତୃତୀୟସ୍ମୀ ଗତ ସନ୍ଦେହ ପରିସେ ବଚନନ୍ତ ଯେହେତୁ ଅର୍ଜୁନ ଠିକ ଭାବରେ ଶୁଣିଛନ୍ତି ତେଣୁ ତାଙ୍କର ମୋହ ଦୂର ହେଇଛି ନଷ୍ଟ ମୋହ ମୋହ କ'ଣ ଏ ଭୌତିକ ଜଗତରେ ଆମେ ଯେଉଁ ଆମର ଆସକ୍ତି ରହିଛି ସେଇଟା ହେଉଛି ମୋହ ପଞ୍ଚମ ସ୍ଥାନରେ ଭାଗବତ ବର୍ଣ୍ଣନା କରାଯିବ ଅହଂ ମନେ କି ହେଉଛି ମୋହ ଆମେ କହିଲେ କିଏ ନା ଆମେ ଶରୀର ବୋଲି ଭାବୁଛେ ଆମ ସର୍ବ ସମ୍ବନ୍ଧୀୟ ଯେଉଁ ଜ୍ଞାନ ଅଛି ସେଟାକୁ ଆମର ବୋଲି ଭାବୁଛେ ଅହଂ ମନେ କି ଇଏ ହେଉଛି ମୋହ ତେଣୁ ଏ ମୋହ ମନ ଦୂର ହେଇଛି ନଷ୍ଟ ମୋହ କେମିତି ଦୂର ହେଲା ନା ସ୍ମୃତି ଲବ୍ଧ ଭଗବତ ବୃତ୍ତି ଅଧ୍ୟାୟରେ ଭଗବାନ କହିଛନ୍ତି ଯେ କେମିତି ଆମର ବୁଦ୍ଧି କେମିତି ଆମର ନଷ୍ଟ ହେଇଯାଉଛି ଯେ ପ୍ରଥମେ କ'ଣ ହେଉଛି ନା ଧାୟତ ମିଶ୍ରାଣ ପୁରୁଷ ସମୟ ହେଇଗଲାଣି ଆମେ ସେ କହିବାନି ଯାହା ହଉ ଆମର ଏଇ ଯେଉଁ ବିଭିନ୍ନ ପ୍ରକାର କାମ ରହୁଛି ବିଭିନ୍ନ ପ୍ରକାର ଆସକ୍ତି ଆସୁଛି ଏଇ ସଙ୍ଗ ବା ଅସତ ସଙ୍ଗରୁ ବିଭିନ୍ନ ପ୍ରକାର କାମନା ଆସୁଛି କାମନା ଆସିଲେ କ୍ରୋଧ ଆସୁଛି କ୍ରୋଧ ଆସିଲେ ମୋହ ଆସୁଛି ମୋହ ଆସିଲେ ବୁଦ୍ଧି ନଷ୍ଟ ହେଉଛି ବୁଦ୍ଧି ନଷ୍ଟ ହେଲେ ଆମର ମାନେ କ'ଣ ଆମର ନଷ୍ଟ ଆମେ ମଧ୍ୟ ନଷ୍ଟ ହେଇଯାଉଛି ଆମର ପତନ ହେଇଯାଉଛି ତେଣୁ ଯଦି ଯେତେବେଳେ ଅର୍ଜୁନ କହୁଛନ୍ତି ଯେ ଆପଣ ଯେହେତୁ ମୋତେ କୃପା କରିଛନ୍ତି ତେଣୁ ବର୍ତ୍ତମାନ ମୁଁ ସ୍ମୃତି ମୋର ଫେରି କହିଛି ଆମର ସ୍ମୃତି କ'ଣ ଆମେ ଭୁଲି ଯାଇଛେ ସ୍ମୃତି ହେଉଛି ଆମେ ଭଗବାନଙ୍କ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି ସେଇ ସମ୍ବନ୍ଧଟାକୁ ଆମେ ଭୁଲି ଯାଇଛେ ତେଣୁ ଯେତେବେଳେ ଆମେ ଏଇ ଜ୍ଞାନଟା ପ୍ରାପ୍ତ ହେବା ସେତେବେଳେ ଆମର ପୁଣି ସ୍ମୃତିଟା ଫେରିପାରିବ ଯେ ଆମର ଭଗବାନଙ୍କ ସହିତ ଏଇ ସମ୍ବନ୍ଧରେ ରହିଛି এই সম্বন্ধ জ্ঞানটা তুমি আমি পেয়ে পাই সেটা কেতবে হবে না যেতবে মোহ নষ্ট হবে যেতবে মোহ নষ্ট হবে সেতবে আমি স্মৃতি প্রাপ্ত হবা নষ্ট মোহ স্মৃতি লব্ধা স্মৃতি প্রাপ্ত হলে আমি জানিপারিবা আমি ভগবানের সাথে কি কিভাবে সম্পর্ক তেমন ভগবান যাহা কহিবে আমি তাহা পালন করি নষ্ট মোহ স্মৃতি লব্ধা দুর্প্রসাদ আত্মা আজক স্থিত স্মৃতি রাখছেন আর মানে সন্দেহ রহবেনি ভগবান যে কহিলে না অসংশয় আর কোনো সন্দেহ রহবে যে ঠিক ভাবে স্মরণ করবে তাঁর আর কোনো সন্দেহ রহবে না তেমন সে কম করবে না করি সে বচন ভগবান যাহা কহিবে ভক্ত সেটা প্রাণ তেমন গুরুদেব সেইপাই কৌশল যে তুমি সবুলে ভগবান নাম কীর্তন কর তেমন আমি যদি এটা গুরুদেব স্মরণ করি যদি আমি নাম কীর্তন ন করা তাহলে আমার সেই সন্দেহ ভিতরে রয়েছে
হরে কৃষ্ণা 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 হরে হরে
হরে রাম হরে রাম 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 হরে হরে আজি এই সপ্তম অধ্যায়ের দুইটি সূত্র আমি পাঠ করলে এই শ্রবণ মাধ্যমে আমরা ভক্তি মার্গে আমি প্রবেশ করি তেমন ভক্তির এই ছটি অধ্যায়ে ভক্তি বিষয়ে বিস্তার ভাবে বর্ণনা করা যাব এই ভক্তির প্রথম সোপান হচ্ছে শ্রবণ এই শ্রবণ মাধ্যমে আমি অগ্রসর হবা
জয় শ্রী ভগবতা কি জয় শ্রী গোপাল মহারাজ কি জয় শ্রী গুরুদেব কি অনন্ত কোটি বৈষ্ণব কি জয় গোপনন্দে জয় শ্রী